नमो भगवते वासुदेवाय। श्रीमद भागवतम दशम स्कंद सतैशतम अध्याय अंतिम भाग आम श्रवण करथले कि बळी कृष्णंकर अभिषेक करिया पई श्यामसुंदरंकर अभिषेक करिया पई प्रयास करुछंती आकांक्षा प्रकाश करिछंती बा अनुरोध करुछंती भगवान कृष्ण को सुरई माता एवं तांगर प्रेरणार उत्स थिले ब्रह्मा ब्रह्मणा चोदित भयम प्रश्नोत्तर जे माने सुरक्षित होंदी महाजन मानक द्वारा जे माने सुरक्षित होंदी कृपा पात्र सेमानकर दोष बा तांगर जो अपराध रहुछ ता कृष्ण क्षमा करंदी आश्रय ही लाभ को प्रश्न आश्रय रे होची आमर जीवन लाभ कारण साक्षात जो अपराध रही जीभि कृष्ण प्रति कौन प्रकार अपराध को राधारणी सहय करेंगे कौन प्रकार अपराध बा कि रोष करुच्छे बेसी मान करुच्छे कृष्ण जो दुखित होती सहय करेंगे से राधारणी अनुगत्य सेवा करते कुलोक समस्ते आमर वैष्णव विशेषकर गौड़ वैष्णव आमर दर्शन रहा से भक्तर आनुगत्यर सेवा किंतु जो ब्रह्मा द्वारा ब्रह्मा नाम उच्चारण कर भगवान चुपचाप रही जाए से सुरई माता जदि प्राकृत जगतर प्राकृत गोलकर कि अप्राकृत भगवान जो सच्चिदानंद शिवग्रह बर्तमान अभिषेक करने प्रस्तुत दे भगवान अनुमति दे प्रार्थना शुणिले इंद्र स्थिति कौन है ना इंद्र जदि भगवान कही इंद्रंकर एठी विश्वनाथ चकटी ठाकुर इंद्रंकर भक्त भाव को बहुत प्रकट करछन्ती इंद्र सुनी चाहिए श्री शुकोवाच एवं कृष्ण उपामंत्र सुरभि पयसात्मनम जलेराकाश गंगाया ऐरावत करो द्रुते इंद्र सुरसिभि साकं चोदितां देवमातृभि अभ्यसिंचन तदर्शाय गोविंद इति चाभ्य चाभ्यदात सुकोवाच एवं कृष्ण उपामंत्र सुरभि पयसात्मनम सुरभि निजर पय दुग्ध मेरा भगवान श्रीकृष्ण अभिषेक कले तले जना पड़ते भगवान कृष्ण सात वर्ष बालक थे भगवान बस थे क्यों गोवर्धन पर बसते ना सुरभि कौन के अभिषेक करते साक्षात से बर्षण करते तेनाली जना पड़े अभिषेक करते मान भगवान श्रीकृष्ण आह्वान से गोलक भगवत 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 पार्षद मान जो भगवान भगवत संगी से समस्त जोग सिद्धि अच्छी जानवाक पड़ो जब रसा भाषा से जोग सिद्धि कारण जोगेश्वर कृष्ण पाखे रही जमी अघासुर मुख को भगवान श्रीकृष्ण शरीर बढ़े ना कि समस्त दृष्टि सम्मुखें श्रीकृष्ण ताकि प्रवेश कर अघासुर विशाल शरीर अच्छे भगवान जोगेश्वर जो भगवान जो देखे एत बड़ महाशक्तिशा अघासुर को रूप भितर बढ़े दे ब्रजरे जिते जिते भगवान लीला करते कल रसाभासा हो ऐश्वर्य प्रकट हम बोली ब्रजरे केत ऐश्वर्य को प्रकाश करना जे भक्तर ऐश्वर्य ना जोग सिद्धि ना से मान नुह सुध भक्त मान भी जोग ऐश्वर्य अच्छे भगवत तत्व जिन से चाहती माधुर्य आगे अतिन निजर जोग निजर पांडित्य निजर ऐश्वर्यता प्रकाश करवा यहाँ बहुत हीन जिन आम दास भाव हृदय सब भावित हा आ दास दास भाव जो रसटा दास कमन रहा माधुर्य रस पर्यंत दास अर्थ माधुर्य गोटे जिनस अधिका अंग दे कि सेवा करा पड़ो से अंगटा कृष्ण को देवा पड़ो कृष्ण आपने शरीर टाक भोग करते प्राकृत ये जमी प्राकृत पुरुष स्त्री गोटे काम चर्चा जिनस रही से देश अप्राकृत सब अप्राकृत सब सचिदानंदमय ଶରୀରର ସମସ୍ତ ପ୍ରୟାସ ବା ଶରୀରଟା ସମ୍ପୂର୍ଣ୍ଣ କୃଷ୍ଣଙ୍କୁ ଅର୍ପଣ କରାଯାଏ। ଦାସ୍ୟ ଭାବଟା ରହିବ ସେଥିରେ, ସେଠି ସେବା ସ୍ୱଭାବଟା ସବଳ ରହିଛି। ତେଣୁ ଏଇ ଯେଉଁ ଅଭିଷେକ କରିଥିବେ ସିଧା ଆସିକି କୃଷ୍ଣଙ୍କ, କାରଣ ଗୋମାତା ବଡ଼ ହେଇଥିବେ, କୃଷ୍ଣ ବସିଛନ୍ତି ମାନେ ଛୋଟ ଥିବେ ନା, ସିଧା ତାଙ୍କର ଯାହା କୁହନ୍ତି ସ୍ତନ୍ୟ ଦ୍ୱାରା ସିଧା ଅଭିଷେକ କରିପାରିଥାନ୍ତି, କିମ୍ବା ଇନ୍ଦ୍ର ଯେହେତୁ ପାଖରେ ଅଛନ୍ତି, ଇନ୍ଦ୍ର ତାଙ୍କ ଯୋଗେଶ୍ୱର୍ଯ୍ୟରେ ପାତ୍ର ଆଦି ଆଣିକି ଭଗବାନ କୃଷ୍ଣଙ୍କୁ ଅଭିଷେକ କରିଥିବେ, କାରଣ ଇନ୍ଦ୍ର ଏଠି ଅଛନ୍ତି। ଦେବତାମାନଙ୍କର ସେମାନେ ତ୍ରିକାଳଜ୍ଞ, ଆଉ ସେମାନଙ୍କ ଭିତରେ ବି ଐଶ୍ୱର୍ଯ୍ୟ ରହିଛି, ଯୋଗେଶ୍ୱର୍ଯ୍ୟ ରହିଛି, ଏ କୌଣସି ବିଚିତ୍ର ନୁହେଁ। ଆମେ ଯେହେତୁ ଭଗବତ ଯାହା କୁହନ୍ତି ପ୍ରଭୁଙ୍କର ସହିତ ଆମର ସମ୍ପର୍କ ସ୍ଥାପନ ହେଇପାରୁନି, ସେଥିପାଇଁ ଆମକୁ ଜଗତର ସବୁକିଛି ଗୋଟେ ବଡ଼ ବୋଲି ଲାଗୁଛି, ଟଙ୍କା ପଇସାଟା ଗୋଟେ ବଡ଼ ବୋଲି ଲାଗୁଛି, ଧନ ସମ୍ପତ୍ତି ଗୋଟେ ଜ୍ଞାନ ସବୁ ବଡ଼ ବୋଲି ଲାଗୁଛି। କିନ୍ତୁ ଆମେ ଯଦି ଆଚାର୍ଯ୍ୟମାନଙ୍କର ଅନୁଭବକୁ ଦେଖିବା ଯେ ଭଗବାନଙ୍କର କ'ଣ ଶକ୍ତି ଅଛି, ଖାଲି କୃଷିଦେବ ସ୍ୱାମୀଙ୍କର ଗୋଟେ ବନ୍ଦନା ପଡ଼ିଦେଲେ ଜଣାପଡ଼ିଯିବ ଭଗବାନଙ୍କର କ'ଣ ଶକ୍ତି ଅଛି। ଭୂକମ୍ପ କରୁଥିବା ଚାଲ, ଭଗବାନଙ୍କ ଦ୍ୱାରା କ'ଣ ଯୋଗ ଐଶ୍ୱର୍ଯ୍ୟ ଅଛି ଜଗତରେ, କୌଣସି ଜିନିଷ, କୌଣସି ଯୋଗ ଐଶ୍ୱର୍ଯ୍ୟ ବିଭୂତି ଭଗବାନଙ୍କର ଗୋଟେ କଣାକୁ ବି ସରୁ ନାହାନ୍ତି। ଯାହାର ଅନୁଭବ ସେ କହିବ ନା, ଆମେ କ'ଣ ଗୋଟେ କିଛି ଗୋଟେ ତୁମର ଜ୍ଞାନ ଭଗବାନ ପୂର୍ବର ସ୍ୱୀକୃତି ବଳରେ ଦଉଛନ୍ତି, ବା ତୁମର କିଛି ଗୋଟେ ଅଭ୍ୟାସ ରହିଛି, ବୁଦ୍ଧିମତା ରହିଛି, ତୁମେ ତୁମର କିଛି ପଢାପଢି କରି କିଛି କହୁଛ, କିନ୍ତୁ ସ୍ୱାନୁଭବଟା କାହାର ରହିଛି? କୃପା କୃପା ଯେଉଁମାନେ କୃପା ସିକ୍ତ ସେମାନଙ୍କ ଦ୍ୱାରା ସ୍ୱାନୁଭବଟା ରହିଛି, କୃପାର ବଳଟା ସେ ଜାଣିଛନ୍ତି। ଆମେ ଆମେ କ'ଣ ଆମର କୃପାର ବଳଟା ଆମେ ଜାଣିନେ, କୃପା ଦ୍ୱାରା ଯେଉଁଟା କରିହୁଏ ସେଟା ଜାଣିହୁଏନି, କୃପାର ବଳ ଯେ ପ୍ରାପ୍ତ ହୋଇଛନ୍ତି ସେ କୃପାଟାକୁ ଅନୁଭବ କରନ୍ତି, ତାଙ୍କ ନିଜ ବଳଟାକୁ ଭୁଲି ଯାଆନ୍ତି। ସେ କୃପାର ବଳ, ଆରେ ଏଇଟା କିଏ ମୋତେ କାର୍ଯ୍ୟ ଏଇଟା କରୁଛି, ଏ କାର୍ଯ୍ୟଟା କିଏ କରୁଛି, ଏଟା ମୋ ଦ୍ୱାରା ତ ହବନି। ଆମେ ଏଇ ଡିସ୍କ୍ରିମିନେଟ୍ଟା କରିପାରିବାନି, ଆମେ ପାର୍ଥକ୍ୟଟା କରିପାରିବାନି, ଏଇଟା ମୁଁ ପଢ଼ିଲି, ଏଇଟା ମୁଁ ରଖିଦେଲି, ମୁଁ ମନରେ କଲି, ମୁଁ ଏଇଟା କହିଲି ବା ମୁଁ ଏଇଟା କରିଲି, ଏଇଟା ରହିବ। କିନ୍ତୁ ଭଗବତ ପାର୍ଷଦ ମାନଙ୍କର ବା କୃପାସକ୍ତ ବ୍ୟକ୍ତିମାନଙ୍କର ତାଙ୍କର ଏଇଟା ଗୋଟେ ସେ ସାଙ୍ଗେ ସାଙ୍ଗେ ଡିସ୍କ୍ରିମିନେଟ୍ କରିଦେବେ, ଏଇଟା ହେଉଛି କୃପାର ବଳ, ଏଇଟା କୃପା ଦ୍ୱାରା ହେଇଛି ନା, ଆଉ ମୋ ଦ୍ୱାରା କ'ଣ ଏଇଟା ହେଇପାରିବ? ପଙ୍ଗୁ ଲଙ୍ଗୟତେ ଗିରି, ପଙ୍ଗୁଟା ଗିରି ଲଙ୍ଗ, ଆରେ ପଙ୍ଗୁଟା ସିଏ ଗିରି କେମିତି ଲଙ୍ଘନ କରିବ? ସିଦ୍ଧ ସ୍ୱାମୀଙ୍କର ସେଇଟା ଅଛି ନା ଅନୁଭବ, ସେଇଟା ସେ ଲେଖିଲେ ନା, ଆଉ ଆମେ ଏଇଟା ପଢ଼ିଲେ କ'ଣ ଆମର ଅନୁଭବ ଅଛି? କିଛି ନାହିଁ, ସବୁ ଖାଲି ଉପରେ ଠାଉରିଆ ଖାଲି କହିବା, ହଁ ପ୍ରଭୁଙ୍କ ଦୟାରୁ ହେଇଗଲା, କିନ୍ତୁ ଭିତର କଥା ମୁଁ ସବୁ କରିଛି, ପ୍ରଭୁଙ୍କର ଦୟା ନା, ଲୋକମାନେ କୁହନ୍ତି ହଁ ଆଜ୍ଞା ଠାକୁରଙ୍କର ଦୟା, ନାଇଁ ନାଇଁ ଏମିତି ନାହିଁ, ସହଜ ଜିନିଷ ନାହିଁ। କୃପା ଯେଉଁମାନେ ପ୍ରାପ୍ତ ହେଇଛନ୍ତି ସେମାନେ କେବଳ ସେଇଟା ଅନୁଭବ କରିବେ। ଏ ଯୋଗ ଈଶ୍ୱର୍ଯ୍ୟ କ'ଣ ଜଗତର ବଡ଼ ବଡ଼ ଜିନିଷ ସବୁ ଦେଖାହଉଛି, କିଛି ନାହିଁ, ମୁକମ କରୁଥିବ ଆଚାଲ, ଯେମିତି ଗୁରୁଦେବ କହୁଥିଲେ, କାଲି ଗୁରୁଦେବ ଗୁରୁଦେବ ଯେମିତି କହୁଥିଲେ, ପ୍ରପଦ ଆସିଥିଲେ, ପ୍ରପଦ ଚରଣ ଦେଇଗଲେ, ଏଠି କ'ଣ ଥିଲା? ଶ୍ମଶାନ, ସେଠି ହେଉଛି ନୂଆପଲ୍ଲୀ ଲୋକ ଆଣିକି ପକାନ୍ତି ଶବ, ନୂଆପଲ୍ଲୀ ଲୋକ ସେଠି ଶବ ଗୋଟେ ଆଣି ପକାନ୍ତି ନା, ଆଉ ସେ ନେଇଥିଲେ ପ୍ରଥମେ ସେ ଯୋଉ ଦେଇଥିଲା କ'ଣ ତାଙ୍କ ନା ଛବି କାନୁନଙ୍କୁ, ସେ ଗୁରୁଦେବ କହିଲେ, ପ୍ରପଦ କହିଲେ, ସେ ତ କି ଭୟସ ତାଙ୍କର ତ ମହାପୁରୁଷ, ମହାପୁରୁଷର ସବୁ ଲକ୍ଷଣ ତାଙ୍କ ପାଖରେ, ଯେତେ ଛବି ତାଙ୍କର ସବୁ ମିଳିବ ସବୁ ପ୍ରଭୁପାଦଙ୍କ ସବୁ ମହାପୁରୁଷର ଲକ୍ଷଣ, ନମ୍ବା ଲାକ ଗଭୀର କଣ୍ଠ ଆଜାନ ବାହୁ, କଣ୍ଠଟା ଦେଖୁନା, କଣ୍ଠଟା 70 ବର୍ଷର ବୟସ, ସେ କଣ୍ଠରେ ଗୋଟେ ରହିଛି ଗୋଟେ ଯେମିତି ଗୋଟେ ଐଶ୍ୱର୍ଯ୍ୟ ଶକ୍ତି ପୁରା ଗମ୍ଭୀର। ସେ କହିଦେଲେ ମୋର ଡିସାଇବୁଲ ହେଠି ଅଛନ୍ତି ଗୌର ଗୋବିନ୍ଦ, ମାୟପୁର ଗୁରୁଦେବଙ୍କୁ ଦେଖିଲେ, ଡାକିଲେ ରୁମ୍କୁ, ଛବି କାନୁନ୍ କହିଲେ, ଇଏ ହେଉଛନ୍ତି ମୋର ଡିସାଇବୁଲ, ୟାଙ୍କ ନାଁ ଗୌର ଗୋବିନ୍ଦ, ଆଙ୍କୁ ଜାଗାଟା ଚିହ୍ନଟ କରାଇଦେବ, ସେଇଟା ଆମର ମନ୍ଦିର। ଅସମ୍ଭବ ଜିନିଷ ନା, ଏଠି ଗୋଟେ ଶ୍ମଶାନଟା ଏଠିକି ଦିନବେଳେ ଆସିବେନି ରିକ୍ସାବାଲା, ଗୁରୁଦେବ ଆରପଟରେ ଶୋଉଥିଲେ, ଯୋଉ ଲେବର ଲୋକ ଗୁଡା ଶୁଅନ୍ତି, ଲେବର ମାନେ ଯୋଉ ରୁହନ୍ତି, ଗୁରୁ କହିଛନ୍ତି ଆଉ ଆଜ୍ଞା ମତେ କରିବାକୁ ପଡ଼ିବ ଏଠି ମନ୍ଦିର, ଆଉ ସେପଟରେ ସେ ଯୋଉ ମାରୱାଡ଼ିର ଘରଟା ଅଛି ବର୍ତ୍ତମାନ, ସେ ଯୋଉ ମାର୍ବଲ ଦୋକାନ, ସେଠି ଗୋଟେ କାଳେ ଲେବର, ସେଠି କିଏ ରହୁଥିଲା କିଏ ଗୋଟେ ଲୋକ, ଆଉ ଦୁଇଟା ଜାଗାରେ ଗୁରୁଦେବ ରହୁଥିଲେ, ଦୁଇଟା ତିନିଟା ଜାଗାରେ, ସେଠି ସେପଟକୁ ରାଇଟ୍ ସାଇଡ୍ ଯୋଉଟା ବଡ଼ ହେଇଯାଇଛି ହୋଟେଲଟା କ'ଣ, ସେଟା ଗୋଟେ ସେ ହୋଟେଲ ସାଇଡ୍, ରାଇଟ୍ ସାଇଡ୍ ଯୋଉ ହୋଟେଲ ହେଇଯାଇଛି, ସେଠି ଲେବର ମାନେ ପ୍ରେସିଡେନ୍ସି, ସେଇ ପାଖରେ ଲେବର ମାନେ ରୁହନ୍ତି, ସେଠି ଯାଇକି ରୁହନ୍ତି। ଆଉ ଇଆର ଯୋଉ ଧନୀ ଲୋକଟା ତାର କାର୍ର କ'ଣ ସେଟା କୁହନ୍ତି ପାର୍କିଂ ଏରିଆ, ସେଠି ଶୁଅନ୍ତି। ଜାଗାଟା ଖାଲି ଡିମାର୍କେସନ କରିବା ପାଇଁ, ଆରେ ଜାଗାଟା ଡିମାର୍କେସନ କରିବାକୁ ହେଲେ ତୁମକୁ ପଇସା ଦରକାର ନା, ଯିବାକୁ ପଡ଼ିବ କେଉଁଠିକି, ସେ ଯୋଉ କଣ୍ଠ ଅସିଲ କି ଭଲ ମନ୍ଦ ଗୋଟେ ଚିହ୍ନା କିଏ ଅଛି, ଆରେ ଯାଇନି ସେ ଲୋକାଲ ଲୋକକୁ, ଲୋକାଲ ଲୋକ ନଥିଲେ କେମିତି କାମ ଚଳିବ, ଯେମିତି ଭାବିଲେ ତାଙ୍କ କାନ୍ଦରେ ହାତ ପକେଇ ଚାଲିବାକୁ ପଡ଼ିବ ନା, ଆଉ କେଉଁଠି ଜାଗା କଣ୍ଠ ଅଛି, କେଉଁଠି ଇଲେକ୍ଟ୍ରି ଅଛି, କେଉଁଠି କ'ଣ, ତା ଲୋକାଲ ଲୋକ ଧରିବାକୁ ପଡ଼ିବ, ନହେଲେ ହବନି ଆଉ। ସେଠି ସେ ଧରିଲେ ଗୁରୁଦେବ। ସେଠି କୀର୍ତ୍ତନ ଧାର୍ମିକ ଲୋକ ଥିଲେ, କ'ଣ ତାଙ୍କ ନାଁ, ଦିଗାମ୍ବର ରୋ, ତାଙ୍କୁ ଧରିଲେ। ଧରିକି ତାର ଡିମାର୍କେସନ ହେଲା, ଗାଁ ଲୋକ ଠେଙ୍ଗା ବାଡ଼ି ଧରିକି ଆଇଲେ। ଇ ବାବା ଗୋଟେ କେଉଁଠି ହେଲେଣି, ଜାଗାଟାକୁ ଘେରି ହେଲାଣି। ସେ କ'ଣ ଜାଣିଛନ୍ତି ଏଠା ଛବିକାନନ୍ଦଙ୍କ ଜାଗା ବୋଲି, ସେଠି କେହି କେହି ରହିବେନି। ସେଠି ସେଇ ଦିଗମ୍ବର ପ୍ରଭୁଙ୍କୁ ଧରି ଗାଁରୁ ବାଉଁଶ ବାଉଁଶ ଆଣି କୁଡ଼ିଆ କରିକି, ସେ ଯେଉଁ କୁଡ଼ିଆଟା ଚାଳ କୁଡ଼ିଆ ଥିଲା, ସେ ତାପରେ ପରେ ତ ସବୁ ରିପେୟାର ଇଟା ପିଠା ଲାଗିଲା, ସେ ଚାଳ କୁଠା ଗାଣ୍ଡ କରିକି ଗାଁ ଲୋକ ସେ ସବୁ ଦିଗମ୍ବର ପ୍ରଭୁ ବୁଝାବୁଝି କଲେ। ଅସମ୍ଭବ ପ୍ରଭୁପାଦ ସେଠିକି ଆସିଲେ, ସେଠି ରହିଲେ। ଗୋଟେ ମାନେ ଜାଗନ୍ତି ହାତୀ, ହାତୀ ଆସୁଥିଲେ ସେଠି ଶ୍ମଶାନ ଜାଗା। ସେଠି କ'ଣ ରେଲୱେ ଷ୍ଟେସନ କୁଆଡ଼େ ଯାଇକି ରହିଲେଣି, କିଏ ଲୋକ ଦିନବେଳେ ବି ଆସିବେନି। ମୁଁ ତ ଦେଖିଛି ସେକଡ଼େ ଗୋଟେ ବସ୍ ଯାଏ, ଆଉ ଏଡ଼ି ଗୋଟେ ଉସାର ଥାଏ ରାସ୍ତାଟା, ଆମର ଯେତିକି ରାସ୍ତା ସେତିକି ରାସ୍ତା, ବସ୍ ଗଲେ ଘଟର କିଣି ବସ୍ଟା କି ଟ୍ରକ୍ଟା ଗୋଟେ ଯାଉଥିଲେ। ହାଇୱେ ସିଟ ନ୍ୟାସନାଲ ହାଇୱେ ଥିଲା, ଜାତୀୟ ରାଜପଥ। ଆଜି କ'ଣ ହେଇଗଲା, ସାଧୁ ପ୍ରଭୁପାଦଙ୍କର ଏତେ ବଡ଼ ଶକ୍ତି, ସେ ପାଦ ଦେଇକି ଯାଇଛନ୍ତି। ଆ ପ୍ଲାନ ମାନେ ପ୍ରଭୁପାଦ ସବୁବେଳେ ଭଗବାନଙ୍କର, ତାଙ୍କର ତ ଭଗବାନଙ୍କ ଲୋକ ତ, ସବୁବେଳେ ପ୍ଲାନ ମାନେ ପୁରା ଆକାଶ ଛୁଆଁ ପ୍ଲାନ, ଯୋଉଟା ଆମେ ଚିନ୍ତା ବି କରିପାରିବାନି। ପୁରୀ ମନ୍ଦିର ହେଲେ ଏଠି ମନ୍ଦିର କରିବୁ, ଆଉ ଗୁରୁଦେବ ଯାହାକୁ ଦେଖେଇଲେ ସେ ହସିଲେ, ନା ପୁରୀ ମନ୍ଦିର ହେଲେ କ'ଣ ମନ୍ଦିର କରିବି, ଏଇଟା କୋଟି କୋଟି ଟଙ୍କା ଦରକାର, ନା ପଇସା ପତ୍ର ତୁମର କିଛି ନାହିଁ, ତୁମେ କ'ଣ ପୁରୀ ମନ୍ଦିର ହେଲେ ମନ୍ଦିର କରିବ, ନା ଆଜ୍ଞା ମୁଁ ଗୁରୁଦେବ କହିଛନ୍ତି। ଆଉ ପୁଣି ତାଙ୍କ ପ୍ଲାନ ପଠା ପ୍ରଭୁପାଦଙ୍କ ଦେଖି, ଆଜ୍ଞା ଏମିତି ହେଇପାରିବନି, ଏତେ ପଇସା ଦରକାର, ହଉ ଠିକ୍ ଅଛି। ସେଠି ପ୍ରଭୁପାଦଙ୍କର ମୋର ଜଣେ ଶିଷ୍ୟ ଅଛନ୍ତି, କ'ଣ ତାଙ୍କ ନାଁ, ସେ ବିଦେଶୀ, ସେ ଡିଜାଇନ୍ଟା ଦେବେ, ତାଙ୍କ ହିସାବରେ ଏଇଟା କରା। 15-17 ବର୍ଷ ପଡ଼ି 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 ସେ ମନ୍ଦିର ହେଲା, 5 ବର୍ଷ ବି ସେଠି ନଥିଲେ। ସେଠି ଯିଏ ରହିଛନ୍ତି ଗୁରୁଦେବ କ'ଣ, ସେ ପ୍ରଭୁପାଦ ପାଠକୁ ଜାଣିଛନ୍ତି, ତାଙ୍କର ଅନୁଭବ ଅଛି ନା, ସ୍ୱାନୁଭବ ଅଛି ନା। ଆଜି ଯିଏ ଆସିଲେ ସେ ମନ୍ଦିର ରହିଲେ, ସେ କ'ଣ ବୁଝିବ, ସେ କ'ଣ ଦେଖିଛି ଏଠି, ସେ ଦେଖିଛି ଏଠି, ଯିଏ ଏଠି ମନ୍ଦିର ରହିଥିଲେ, ଯିଏ ମନ୍ଦିର କରିଛନ୍ତି, ସେ ଦେଖିନି, ସେ ଅନୁଭବ କିଛି କରିପାରିବନି। ସେ ରହିବି ଖାଇବି କି ତାର ଭଜନ କରିବ, ତୁମେ ଜ୍ଞାନ ଦେବ, ପ୍ରବଚନ ଅଛି, ତୁମେ ସବୁ କରିଦେଇ ପାରିବ ସେ ମନ୍ଦିରରେ, କିନ୍ତୁ ତୁମର ଅନୁଭବ ନାହିଁ, କୃପାର ଅନୁଭବ ତୁମେ ଆସିପାରିବନି। ତୁମେ କେତେବେଳେ କୃପା ପାଇଛ, ତାଙ୍କ କୃପାର ଅନୁଭବ ଆସିବ, ଏ ହେଲା ଡିଫରେନ୍ସ। ତୁମର ସ୍ୱାନୁଭବଟା ନାହିଁ, ଶାସ୍ତ୍ର ପଢ଼ିଦେଇ ଜଣେ କହିଦେବ, ଆଉ ଶାସ୍ତ୍ରାନୁଭବ ତାକୁ, ଶାସ୍ତ୍ର ଦ୍ୱାରା ତାକୁ ବୁଦ୍ଧି ଦେବେ, ସେଥିରେ ସେ ବୁଝିପାରିବେ, ଏଟା ମୋର ବୁଦ୍ଧି ନୁହେଁ, ଏଟା ଶାସ୍ତ୍ର ଦଉଛନ୍ତି। କୃପାର ଅନୁଭବ ଅଲଗା, ଜ୍ଞାନର ଅନୁଭବ ଅଲଗା। ତେଣୁ ଇନ୍ଦ୍ର କୃପାନୁଭବ କରିଦେଇଛନ୍ତି, କୃପାଟା ପାଇଗଲେ ନା, ଭଗବାନ ତ କହିଦେଲେ, ବ୍ରହ୍ମାଙ୍କୁ ବାକ୍ୟ କହିନଥିଲେ, ତାଙ୍କୁ ବାକ୍ୟ କହିଦେଲେ, ଇନ୍ଦ୍ର ସେ ନିଜର ସୁନିଶ୍ଚ ଭାବ, ଏଇ ଯୋଗର ସୂର୍ଯ୍ୟ କଥା କହୁଥିଲି, ତାଙ୍କ ବଡ଼ କଥା ଯେ ଏଇଟା, ସେ ପଛକୁ ରହିଛନ୍ତି, ଅଭିଷେକ କରିବା ପାଇଁ ଚାହୁଁନାହାନ୍ତି। ଭଗବାନଙ୍କ କୃପା ନ ମିଳିଲେ କ'ଣ ଜଣଙ୍କର ସ୍ୱାଭାବିକ ଦୈନ୍ୟତା ଆସିବ କି, ଲୋକଙ୍କୁ ଭଲ ଭଲ କହିଲେ ଲୋକ ଆଉ ଟିକେ ଦୈନ୍ୟ ହେବେ, କାହିଁକି ନା ସେ ପିଲାଟି ଭଲ, ତା ଭଲ କହିଲା ମାନେ କ'ଣ ହବ, ସେ କହିବ ମତେ ଲୋକ ଆଉ ଟିକେ ଭଲ କୁହନ୍ତୁ, ତେଣୁ ସେ ଆକ୍ସନ୍ଟା ହେଟା କରିବ, ସେଟା ତାକୁ ଭଲ ସମସ୍ତେ କହୁଛନ୍ତି, ଆଉ ସେ ଚାହିଁବ ମୁଁ ଏମିତି ହେବି, ମତେ ସବୁ ଲୋକ, ତାର ଭଲ ପାଇବାଟା ଲକ୍ଷ୍ୟ, ଅନ୍ୟମାନଙ୍କ ଠାରୁ ଭଲ ପାଇବାଟା ତା ଜୀବନର ଲକ୍ଷ୍ୟ ରହିବ। ସ୍ୱାଭାବିକ ଦୈନ୍ୟଟା କୋଉଠି ଚାଲିଛି, ସହି ଦୈନ୍ୟ ବି ଚାଲିଛି, ସ୍ୱାଭାବିକ ଦୈନ୍ୟ ଜଣଙ୍କର କୃପାରେ ଆସିବ, କୃପାଟା ହେଭି ଜିନିଷଟା ନା, ହେଭି ଜିନିଷ ଯୋଉଠି ରହିବ ସେଠି ତୁମକୁ କ'ଣ କରିଦେବ, ତେଣୁ ଚାପିଦେବ, ଆଉ ଏଇଟା ଗୋଟେ ସରଳ ଫର୍ମୁଲାଟା ନା, ଆଉ ସିଏ ଯଦି ଏତେ ସ୍ୱାଭାବିକ ସରଳ, ଆଉ ଏ ଯୋଗୁଁ ତୁ ଆସିଲି କାହିଁକି, ମତେ ବୋଇଲେ କହିଲି ବାବା ମୁଁ ତ ସେ ଗୋଟେ ଫିଲୋସଫି ଦେଖୁଛି, ଜଣେ ଯଦି ସ୍ୱାଭାବିକ ତାର ଏତେ ଗୁଣର ଗୁଣି ଏତେ ସରଳ, ତା ସେ ପୁଣି ଯୋଗୁଁ ତୁ ଆସିଛି କାହିଁକି, ନାହିଁ ନାହିଁ ନାହିଁ, ତାର ସରଳତା ବାହାର ସରଳତା ଥିଲେ, ଭିତରେ ତାର ଅଭିମାନ ଥାଇପାରେ, କାପଟ୍ୟତା ଥାଇପାରେ, ଦୁର୍ବଳତା ଥାଇପାରେ, ଆସକ୍ତି ପ୍ରବଳ ଥାଇପାରେ, ଆଳସ୍ୟ ଭାବନା ଥାଇପାରେ, ଆମେଟାକୁ ସ୍ୱୀକାର କରିବୁନି। ଆମେ ତତ୍ତ୍ୱ ଦର୍ଶନ ନା, ଗୁରୁଦେବ ଆମକୁ ତତ୍ତ୍ୱ କଥାରେ ଶିଖେଇଛନ୍ତି, ଆଉ ନହେଲେ ଆମେ ପ୍ରାର୍ଥନା କାହିଁକି କରୁଛେ, ଗୁରୁଦେବ କୃପା ବିନ୍ଦୁ ଦିଆ କର ଏ ଦାସେ ଋଣାପେକ୍ଷା ହାତୀହୀନ, କୃପା ନହେଲେ ହବନି, ଆମେ ସିଦ୍ଧାନ୍ତ ଧରିବୁ ନା। ଆଉ ସେ ଭଲ ପିଲା, ହଁ ଭଲ ପିଲା ହେଇପାରେ, ସାମାଜିକ ଦୃଷ୍ଟିରୁ ଭଲ ପିଲା ହେଇପାରେ, ବ୍ୟବହାର ଦୃଷ୍ଟିରୁ ଭଲ ପିଲା ହେଇପାରେ, ସେଟା ଆମକୁ ଆମଠୁ ସେ ବଡ଼ ହେଇପାରେ, କିନ୍ତୁ ପ୍ରକୃତ ଯୋଉ ତୃଣାଦେବୀ ଭାବ ସେଟା କୃପାର ହବ, ନହେଲେ ହେଇପାରେ। କୃପାଟା ହେବି ଜିନିଷଟା ଆମେ ଗୁରୁଙ୍କ ପାଇଁ ପ୍ରାର୍ଥନା କରୁଛୁ, ମତେ କୃପା କଲେ ହିଁ ମୁଁ ତୃଣଠାରୁ ହୀନ ହେବି, ଆଉ ସବୁ ସହିବି, ସକଲ ସହନେ ବଲ ଦିଆ କର ନିଜ ମାନେ, ହଁ ଏଗୁଡ଼ା କି ପଏଣ୍ଟ ରହିଲା, ମୋର ନିଜର ଆଉ ସମ୍ମାନ ଆଶା ଟୋଟାଲ ରହିବନି, ଯିଏ ଆର୍ଟିଫିସିଆଲ ଯିଏ କହୁଛି ସମସ୍ତେ ତାକୁ ଭଲ 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 ବୋଲି କହୁଛନ୍ତି, ତାର ଲକ୍ଷଣଟା କ'ଣ ରହିଛି, ସମ୍ମାନ ଏଇ ସ୍ପୃହା, ଅନ୍ୟର ସମ୍ମାନଟା ଯେତେବେଳେ ବିଷ ଭଳି ତୁମକୁ ଲାଗିବ, ମତେ ଗୋଟେ କାହିଁ ସମ୍ମାନ ଦଉଛନ୍ତି, ମୋ ଗୁରୁଙ୍କୁ ଦଉନାହାନ୍ତି, ଆଚାର୍ଯ୍ୟଙ୍କୁ ଦଉନାହାନ୍ତି, ପ୍ରଭୁପାଦଙ୍କୁ ଦଉନାହାନ୍ତି, ମୋତେ ଗୋଟେ ଏତେ ବଡ଼ କାହିଁ ସମ୍ମାନ ଦେଉଛନ୍ତି, ତାକୁ ଯେତେବେଳେ ଦୁଃଖ ଲାଗିବ ଭାର ଲାଗିବ ତାକୁ କୃପା ମିଳିଛି ବୋଲି ଜାଣିବ। ଆମକୁ ଟିକେ ସମ୍ମାନ ନ ମିଳିବ ଆମକୁ ମନ ଭାଙ୍ଗି ଯାଉଛି। ଆଉ ଆମର ଯଦି କେହି ଟିକେ ସମ୍ମାନ ନ ଦେଲେ କି ଟିକେ କ'ଣ କିଛି କହିଦେଲେ ଆମର ମନ ଭାଙ୍ଗି ଯାଉଛି, ମୋର ଏଇଟା ସମ୍ମାନ ମୋତେ ସମ୍ମାନ ମିଳୁନି। ଯେତେବେଳେ ଦୁଃଖ ଲାଗିବ ମନମରା ସେ କଥା କହିଲେ, ବ୍ରାହ୍ମଣ ଯେ ପ୍ରକୃତ ବ୍ରାହ୍ମଣ ତାକୁ ସମ୍ମାନଟା ବିଶ୍ୱ ଭଳିଆ ଲାଗେ। ଆଉ ସେ ବୁଝିଛି ନା ମୋର ଜୀବନର ମୁଁ କ'ଣ ଗୋଟେ ଲୋକଟା ମଳମୂତ୍ର ସର ଧରିଛି, ପିତା ମାତାର ରଜବୀର୍ଯ୍ୟରୁ ମୁଁ ଜନ୍ମ ହେଇଛି, ମୋ ହୃଦୟରେ କେତେ ଦୂଷିତ ଭାବନା ଅଛି, ମୋତେ ଗୋଟେ ସମ୍ମାନ କ'ଣ ଦରକାର, ତାକୁ ବିଶ୍ୱ ଭଳିଆ ଲାଗେ। ସମ୍ମାନଟା ବିଶ୍ୱ ଭଳିଆ ଲାଗେ, ଅପମାନଟା ଅମୃତ ଭଳିଆ ଲାଗେ। ସେଟା ଆହୁରି କଷ୍ଟ, ଅପମାନଟା ଜଣକୁ ଅମୃତ ଭଳିଆ ଲାଗିବ। ଏଠି କୋମ୍ବଡ଼ ଫିଲୋସଫି, ମନୁ ମହାରାଜ ସଂଗୀତ ଲେଖୁଛନ୍ତି ମନୁ ସଂଗୀତରେ, ଅପମାନ କାହାକୁ ଦେଲେ ଅମୃତ ଭଳିଆ ଲାଗିବ, କିଏ ଅଛି ଜଗତରେ ଡାକିଲେ ଦେଖିବା ହବା, ଏଇଟା ତୃଣା ଦେବେ, ଏଇଟା ଗୁରୁ କୃପାରେ ହବ। ଅପମାନଟା ଅମୃତ ଭଳିଆ ଲାଗିବ, ସମ୍ମାନଟା ବିଶ୍ୱ ଭଳିଆ ଲାଗିବ। ହଁ ସମ୍ମାନଟା ବେଳେ ବେଳେ ବିଶ୍ୱ ଭଳିଆ ଲାଗିପାରେ, କିନ୍ତୁ ଅମୃତ ଭଳିଆ ଲାଗିବନି କେବେ ଅପମାନଟା, ସେଇଟା ବଡ଼, ଆହୁରି ବଡ଼ ତାଠୁ। ସେଇଟା ବି ତୃଣା ଦେବୀର ହେବି କୃପାଟା, କେମିତି ହବ ଜଣେ ଗୁରୁ କୃପା ନା, ଏ କୃପା ଗୁରୁ କୃପା ଯୋଉଟା ଆମେ କହୁଛେ ସେଟା ହଉଛି କୃଷ୍ଣଙ୍କର କୃପା ପରମ୍ପରା, ଗୁରୁ ଆଚାର୍ଯ୍ୟମାନଙ୍କ ମାଧ୍ୟମରେ ଦେଇ ଆସୁଛି ବୋଲି ତାଙ୍କୁ ଆମେ ଗୁରୁ କୃପା ବୋଲି କହୁଛେ। ଏ ଯୋଉ ସରକାର ଧନ ଆମେ କହୁଛେ, କଣ କହୁଛେ ସରକାର, ସେଟା ସରକାର ଧନ କଣ, ସରକାର କାହାର, ପବ୍ଲିକର, ସରକାର ଧନ କୋଉଟା, ପବ୍ଲିକ ଧନ ନା, ଆଉ ସେଟା ସରକାର ମାଧ୍ୟମରେ ଆସୁଛି ବୋଲି ଆମେ କହୁଛେ ଗଭର୍ଣ୍ଣମେଣ୍ଟ ଦେଲା। ଆରେ ଗଭର୍ଣ୍ଣମେଣ୍ଟ କୋଉଠୁ ଦେଉଛି, ତାର କଣ ମୋଦି ରଖିଛି ନା କଣ, ତୁମେ ବୋକାଟା କି, ସେ ସବୁ ଲୋକଙ୍କର ଧନ, ସେ ଜନସାଧାରଣ ଧନ ନା, ଆଉ ତାଙ୍କ ମାଧ୍ୟମରେ ଆସୁଛି ବୋଲି ଆମକୁ ଲାଗୁଛି ସରକାର ମୋତେ ଏ ଲୋକ ଅଳ୍ପ କଣ, ଏମାନେ ବିପିଏଲ ଚାଉଳ ଟଙ୍କାଟେ ଦେଲା, ଆମ ଭାଇ ଖୁସି ସରକାର ଦେଉଛି ଟଙ୍କାର ଚାଉଳ, ସରକାର ସରକାର ଟଙ୍କାର ଚାଉଳ ଦେଲେ ତେଲ କେଜି ତେଲ ଲିଟର ଆସିକି 200 ହେଲାଣି, ତୁ ମୂର୍ଖ ବୁଝିପାରୁନୁ, 200 ଲିଟର ତେଲ 200 ଟଙ୍କା ଯୋଉ ଲିଟର ତେଲ ଦେଇକି କିଣୁଛୁ, ସେ କୋଉଠି ସରକାର କଣ କରୁଛି, ତେଲବାଲା କତିରୁ ପଇସା ନେଇକି ତୁମ ଆଣିକି ଦଉଛି, ତୁମେ ତେଲ ରେଟ୍ ବଢ଼ାଅ, ତା ଘରୁ ଗୋଟେ ମୋଦି କଣ ତା ଘରେ ରଖିଛି ସୁନା ଗଣି ବିକି ଗୋଟେ ଗୋଟେ ଦଉଛି ନେଣ ବିନା ରଖିଛି, ସେଟା ଜନସାଧାରଣଙ୍କ ଆସୁଛି ସରକାର ମାଧ୍ୟମରେ ଦେଇ ଲୋକ ବୁଝୁଛି, ସେଟା ଲୋକଙ୍କର କିଛି ବୁଦ୍ଧି ନାହିଁ, ସେଟା ଆମର ବି କିଛି ବୁଦ୍ଧି ରହୁନି। ଏ ଗୁରୁ କୃପାଟା କଣ, ସେଟା କୃଷ୍ଣଙ୍କର କୃପା, କିନ୍ତୁ ଆସୁଛି ତାଙ୍କ ମାଧ୍ୟମରେ, କିନ୍ତୁ ଡିଫରେନ୍ସ ସେଠି ରହିଲା, ଏଠି ଡିଫରେନ୍ସ ଗୋଟେ ଅଲଗା, ଏଠି ସେଠି ଡିଫରେନ୍ସ ଗୋଟେ ଅଲଗା, ଯେମିତି ପବ୍ଲିକ ତାଙ୍କୁ ଦଉଛନ୍ତି ସେଟା ସେଟା ଗଭର୍ଣ୍ଣମେଣ୍ଟ ମାଧ୍ୟମରେ ଆସୁଛି, ଏଠି ସେଟା ନାହିଁ, ଏଟା ସେଟା ନାହିଁ, ଏଠି ଯାହା ମାଧ୍ୟମରେ ଆସୁଛି ସେ ହେଉଛି ସେଠିକାର ଲୋକ, ସେ ହେଭି ଜିନିଷଟା ଲାଇଟ ଲୋକ ପାଖରେ କେମିତି ଆସିବ, ସେଥିପାଇଁ ଆମର କ୍ୟାଟାଗୋରିଜ ରଖିଦେଲା ବୈଷ୍ଣବମାନଙ୍କୁ ନିତ୍ୟସିଦ୍ଧ, ନିତ୍ୟସିଦ୍ଧ ବୈଷ୍ଣବ, କୃପା ସିଦ୍ଧ ବୈଷ୍ଣବ, ୱାଟ ଟର୍ମ ଲାଗୁଛି ନା, ସିଦ୍ଧ ଲାଗିଲେ ବି ନିତ୍ୟସିଦ୍ଧ, ସେମାନେ ଗୌରାଙ୍ଗର ସଙ୍ଗୀ କଣେ ନିତ୍ୟସିଦ୍ଧ କରିମାନେ ସେ ଯାଏ ବ୍ରଜେନ୍ଦ୍ର ସୁତ ପାସ, ଭଗବାନ ପାଖକୁ ଯେ ନିତ୍ୟସିଦ୍ଧ, ନିତ୍ୟସିଦ୍ଧ ପରିବାରଙ୍କ ମାଧ୍ୟମରେ ସେଟା ହେଭି ଜିନିଷ ଧାରଣ କିଏ କିଏ କରିପାରିବ, କୃପାଟା କୃପା କଣ କରିବ, କୃପା ଆଇଲେ ତୁମେ କଣ କରିଦବ, କୃପାଟା ଯେତେବେଳେ ଓଜନ ହେଭି ଜିନିଷଟା, ହେଭି ଜିନିଷ ତୁମେ କାନ୍ଧ ରହିଲେ ତୁମେ କଣ ହବ, ଦବିଯିବ, ଲାଇଟ୍ ହବ, ବ୍ୟକ୍ତି ସ୍ୱାଭାବିକ ହେଇପାରିବନି କେବେ, ଏ କୃପା ତାକୁ ଭଗବାନଙ୍କର କୃପା ଏଭଳି, କାଲି ଯେମିତି ଆଲୋଚନା ଆମେ କରୁଥିଲେ କୃପା ପାଇଗଲା ମାନେ ତା ସ୍ୱରୂପ ଜିନିଷଟା ପ୍ରକଟ ହେଇଯିବ, ମୁଁ ଗୋଟେ ଏତେ ହୀନ, କେବଳ ନିଜ ସ୍ୱରୂପରୁ ବି ଜିନିଷ ପ୍ରକଟ ହବନି, ଭଗବାନଙ୍କର ସ୍ୱରୂପ ଭଗବାନଙ୍କର ତତ୍ତ୍ୱ ପ୍ରକାଶ ହେଇଯିବ, ସେ ଦେଖିବାରେ ଭଗବାନ କେମିତି କ'ଣ ମୁଁ କ'ଣ, ସେୟା ନା ଏ ଗାଁ ଭିତରେ ଯିଏ ଲକ୍ଷେ ଟଙ୍କା ରଖିଛି ତାକୁ କ'ଣ, ତମେ ଯାହାର ଲକ୍ଷେ ଟଙ୍କା ଦରମା ତାକୁ ବହୁତ ବଡ଼ ଲୋକ ବୋଲି ଏଠି, ହଁ ବହୁତ ବଡ଼, ଏ ଲକ୍ଷେ ଟଙ୍କା ତାର ଦରମା, ଆଉ ବମ୍ବେକୁ ଗଲ ଯୁଗୁ ପାଖରେ ଯୋଉ ଘର ଭଡ଼ା 30,000, ତୋ ଦରମା ବୋଲେ କେବେ, ତୁ ଅଣ୍ଡା ଗୁଣ୍ଡେ ଦେଲେ ତମ ଦରମା, ତୁମ ହେଡ଼ମାଷ୍ଟର ଦରମା 30,000, ତାଙ୍କର ଘର ଭଡ଼ା ହଉ 30,000, ଆମେ ଏଇଠି ଯେ ରହୁଛେ 30,000 ଦରମା, ଭାଇ ଯୁଗୁ ଗୁଡ଼ା ଯାଇକି ଦେଖ, ଆମେରିକା ଯାଇ ଦେଖ, ସେଠି ତୁମେ ବଡ଼ ଦେଖେଇବ କି, ସେଟା ଆମର ଏଠି ଯୋଉ ଗୁଣ ଅଛି, ଆମକୁ ସ୍ୱରୂପ ଭଗବତ ସ୍ୱରୂପଟା ଦର୍ଶନ ହେଇନି, ଗୁରୁଙ୍କର ଗୁରୁତ୍ୱ ଦର୍ଶନ ହେଇନି, ପରମ୍ପରା ଆଚାର୍ଯ୍ୟମାନଙ୍କର ସ୍ୱରୂପ ଦର୍ଶନ ହେଇନି, ସେଥିପାଇଁ ଆମର ଗୋଟେ ଅଭିମାନ, ଜ୍ଞାନର ଅଭିମାନ, ଅନୁଗାମୀର ଅଭିମାନ, ଧନର ଅଭିମାନ ଆସୁଛି, ଦେଖିଦେଲେ ସେଟା କେମିତି ତୁମେ ଜାଣିବ, ସେଟା କ'ଣ ଜାଣିପାରିବ, ସେଟା କିଛି ଦେଖିଦେଲେ ତୁମେ ତୃଣଦେବୀ ସୁନିଶ୍ଚନ ହେଲ, ଆଉ ସେ କୃପା ଆସିଗଲେ ତୁମେ ସ୍ୱାଭାବିକ ସୁନିଚ ହେଇଯିବ, ଆଉ ତେଣୁ ଇନ୍ଦ୍ର ଏଠି କୃପା ପାଇଛନ୍ତି ବୋଲି ପ୍ରମାଣ ମିଳିଲା, ପର କାହିଁକି ନା ଇନ୍ଦ୍ର ଆଉ ସୁରବିମାତା ଚାଲିଗଲେ କାହା ନା ନେଇକି, ବ୍ରହ୍ମାଙ୍କର ନାଁ ନେଇ, କିନ୍ତୁ ଇନ୍ଦ୍ର ଯାଉନାହାନ୍ତି। ଏଠି କହିଲେ ଇନ୍ଦ୍ର ସୁରର୍ଷି ଭି ସାକମ ଚୋଦିତା ଦେବ ମାତୃ ହି, ଚୋଦିତା ପ୍ରେରିତା, କିଏ ପ୍ରେରଣ କଲେ? ଦେବ ମାତୃ ହି, ମା ଚାଲି ଆସିଛନ୍ତି। କାରଣ ଭଗବାନ ଅଭିଷେକ ହଉଛି ନା, ଦେଖିଥିଲେ ଭଗବାନ ପ୍ରସନ୍ନ ହେଇଗଲେଣି। ଇନ୍ଦ୍ରଙ୍କର ମା କିଏ? ଅଦିତି ନା, ଦେବମାତା ଅଦିତି, ଅଦିତି ବି ଚାଲି ଆସିଛ। ଏଇଠି ଚକ୍ରବା ଜାଣିଦେଇଛନ୍ତି, ଲେଖିଲେ ଦେବମାତୃ ହି, ଦେବମାତୃ ବି ଲେଖା ହେଲା ମାନେ ଦେବତାମାନଙ୍କର ମା ଆସୁଛନ୍ତି ଅଭିଷେକ। ଆଉ ଦେବତାମାନଙ୍କର ଭାଗ୍ୟ ଗୋଟେ କ'ଣ କି, ଜୀବନ ଦୁଇଟା ଭାଗ୍ୟ, ସବୁଠୁ ଫର୍ଚୁନେଟ୍ ସୋଲ୍ କେଉଁ ସମୟରେ ଆସନ୍ତି, ସବୁଠୁ ଫର୍ଚୁନେଟ୍ ଭାଗ୍ୟବାନ ଯିବ ଯେତେବେଳେ ସୁତ ଭକ୍ତ ଲୀଳା କରୁଛି, ତାଙ୍କୁ ଯିଏ ଦର୍ଶନ କଲେ, ଯିଏ ତାଙ୍କ ସାଙ୍ଗରେ ତାଙ୍କର ଦୀକ୍ଷା ନେଲେ, ଯାହା ବି ହେଲେ ସେ ସେମାନେ ଶ୍ରେଷ୍ଠ। କାହିଁକି ତାଙ୍କର ଗୋଟେ କ'ଣ ରହିଲା, ଭାଗ୍ୟ ରହିଲା ନା, ପୂର୍ବ ସ୍ୱୀକୃତିର ସେମାନେ ଅନୁଭବ କରିପାରୁନାହାନ୍ତି, କିନ୍ତୁ ତାଙ୍କୁ ସଙ୍ଗର ଫଳ କିଛି ମିଳିବ, ମିଳିବ ତାଙ୍କୁ, ନଷ୍ଟ ହବ। ଶୁଦ୍ଧ ଭକ୍ତଙ୍କର ସଙ୍ଗ କରୁଛନ୍ତି, ତାଙ୍କୁ ଶୁଦ୍ଧ ଭକ୍ତ ତାଙ୍କୁ ଗ୍ରହଣ କରୁଛନ୍ତି, ସେ କ'ଣ ଜାଣିନାହାନ୍ତି ତାଙ୍କ ସର୍ବସ୍ଥିତିଟା, ତାଙ୍କୁ କିଛି ଫଳ ମିଳିବ। ଯେହେତୁ ଗୁରୁଦେବ କୁହନ୍ତି ଯେ ପ୍ରଭୁପାଦ ତାଙ୍କର ଶିଷ୍ୟ ଯେଉଁମାନେ ଛାଡ଼ି ଦେଉଛନ୍ତି, ନାହିଁ ନାହିଁ ନାହିଁ, ସେମାନେ ଶୁଦ୍ଧ ଭକ୍ତ, ନେକ୍ସଟ ଲାଇଫରେ ଶୁଦ୍ଧ ଭକ୍ତ ସେମାନେ ହେବେ। କାହିଁକି ପ୍ରଭୁପାଦଙ୍କୁ ବହୁତ ସହାୟ କରୁଛନ୍ତି, ଶୁଦ୍ଧ ଭକ୍ତଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କ ମିଶନରେ କାମ କରୁଛନ୍ତି, କେବେ ତାଙ୍କୁ ଅଲଗା ଦୃଷ୍ଟି ଦେଖିବା ହୁଏ। ଜାଗତିକ ଦୃଷ୍ଟିରେ ଜଣଙ୍କର ପତନ ହେଇ ଜଣେ ଭକ୍ତିରେ ଆଡ଼ଭାନ୍ସ କରିପାରୁନି, ସେଟା ଅଲଗା କଥା, କିନ୍ତୁ ତାର ଅକ୍ଷୟ ବୀଜଟା ରହିଲା, ପାଣି ମଞ୍ଜିଟା ଅଛି, ମଞ୍ଜିଟା ନଷ୍ଟ କାହିଁକି ହବ, ମଞ୍ଜିରେ ପାଣିଟା ଦିଆ ହଉ, ଦିଆ ହଉନି, ମାଟିରେ ଲଗା ହଉନି, ସେଥିପାଇଁ ମଞ୍ଜିଟା ଗଜା ହଉନି, ତାର ବୀଜଟା ଅଛି ନା। ଆଉ ଶୁଦ୍ଧ ଭକ୍ତ ଯଦି ଦର୍ଶନ କଲେ, ଦର୍ଶନ ସଂସ୍ପର୍ଶ ଆଲାପ ତାଙ୍କ ଏଇଟା କରିଛନ୍ତି, ତାଙ୍କ ବୀଜଟା ଅଛି, କିନ୍ତୁ ସେ ଶ୍ରବଣ କୀର୍ତ୍ତନ କଲେନି, ତାଙ୍କୁ ସେ ଶୁଦ୍ଧ ଭକ୍ତଙ୍କୁ ବୁଝିପାରିଲେନି, ଆଉ ଶ୍ରବଣ କୀର୍ତ୍ତନ ଭଲ ମନ୍ଦ କଲେନି, ସେଇଟା ସବୁ କମିଗଲା। କିନ୍ତୁ ବୀଜଟା ଅଛି, ପୁଣି ଅନୁତାପ କରିକି, ପୁଣି ସେଇଟା ଅକ୍ଷୟ ବୀଜ, ପୁଣି ଅନୁତାପ କରି, ପୁଣି ଭଜନ କରି, ପୁଣି ନେକ୍ସଟ ଲାଇଫ୍ ଚାନ୍ସ ପାଇବେ, ପୁଣି ସେ ଭାବନା ଆସିବ, ଯଦି ଭଜନ ସାଧନ କରିପାରିଲେ ସେ ବୀଜରୁ ଅଙ୍କୁରଟି କମ ହବ। ତ ଏଇ ଯେଉଁ ଶୁଦ୍ଧ ଭକ୍ତ ଲୀଳା କଲାବେଳେ ଯେଉଁମାନେ ଥାନ୍ତି, ସେଥିପାଇଁ ଯେଉଁ ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁ ଅଛନ୍ତି, ସେମାନେ ଧନ୍ୟ ଧନ୍ୟ ନା, ତାଙ୍କୁ କେବେ ବି ଅଲଗା ଦୃଷ୍ଟିରେ କେବେ ଦେଖାଯିବନି, ଶୁଦ୍ଧ ଭକ୍ତଙ୍କର ସେମାନେ ଆଶ୍ରୟ ଗ୍ରହଣ କରିଛନ୍ତି। ଆଉ ତାଙ୍କର ଆଫେକ୍ସନ୍, ଯେଉଁ ସ୍ନେହ ମମତା ପ୍ରଭୁପାଦଙ୍କ ପ୍ରତି, ସେଇଟା ଗୋଟେ ଅତୁଟ, ଆଜିକାଲି ଶିଷ୍ୟମାନଙ୍କର ତାଙ୍କ ଗୁରୁଙ୍କ ପ୍ରତି ଦେଖିବାକୁ ମିଳିବନି। ଆଜିକାଲି ଗୋଟେ ସବୁ ଅଭିମାନରେ ଖାଲି ଗୁରୁ, ଅଭିମାନୀ ଗୁରୁ ଭକ୍ତ, ସବୁ ଅଭିମାନୀ ଗୁରୁ ଭକ୍ତ, ଏସବୁ ଆଙ୍କର ଅବସ୍ଥା, ଆମର ସବୁ ଅବସ୍ଥା କ'ଣ, ଏଇ ଏକଲବ୍ୟ ଭଳିଆ ଅବସ୍ଥା, ଗୁରୁଠାରୁ ଶକ୍ତି ନେଇକି, ଗୁରୁଠାରୁ କୃପା ପାଇ, କାହିଁକି ଏକଲବ୍ୟର ଆଙ୍ଗୁଳିଟା କାଟିଲେ ଦ୍ରୋଣାଚାର୍ଯ୍ୟ? ତାର ତ ବହୁତ ମତ ରହିଲା, ବହୁତ ସିଦ୍ଧାନ୍ତ ଭକ୍ତି ହେଟା କରି ଦେଇଦେଲେ, ତା ଦେହରେ ଗୋଟେ ଜିନିଷ ମୋ ମୁଣ୍ଡକୁ ଆସିଥାଏ, କେଉଁଠି ଗୋଟେ କଥା ମୋ ମୁଣ୍ଡକୁ, ଗୋଟେ ଜିନିଷ ଆସିଥାଏ, ଏଇଟା ଦ୍ରୋଣାଚାର୍ଯ୍ୟ ବୁଝିପାରୁଥିଲେ, ଇଏ ମୋର କୃପା ନେଇକି ମୋଠାରୁ ବଡ଼ ହେବାର ଆଶା ରଖିଛି, ଦୁଷ୍ଟତା ରଖିଛି, ଗୁରୁଙ୍କ ଠାରୁ କୃପା ନେଇକି ମୁଁ ସବୁଠୁ ବଡ଼, ଆଉ ସେଇଟା କ'ଣ, ଗୁରୁଙ୍କର ଶକ୍ତିରେ ଯେ ଗୁରୁଙ୍କୁ, ଗୁରୁଙ୍କର ନାମ ନେଇକି ଆଡଭର୍ଟାଇଜମେଣ୍ଟ ଗୋଟେ କରିବା କଥା, ଯେମିତି ଦଳ, ଯେମିତି ଦେଖୁନା ବିଜେପି, ବିଜେଡି, ଲୋକ କ'ଣ ଦଳ ନାଁରେ, ଦଳ ନାଁରେ ଭୋଟ ପାଇଯାଉଛନ୍ତି, ଦଳ ନାଁରେ ସବୁ କାମ କରିଦେଉଛନ୍ତି ନା, ଏଇଟା ସେମିତିଆ ଜିନିଷ ନୁହେଁ। ଜାଣିଦେଲେ ଦ୍ରୋଣାଚାର୍ଯ୍ୟ, ଆଉ ଇଏ ଶିଷ୍ୟ ହେଇଛି, କିନ୍ତୁ ୟା ଭିତରେ ଅଭିମାନ ଅଛି, ଗୋଟେ ବଡ ମୁଁ ହେବି, କିନ୍ତୁ ଗୁରୁଭକ୍ତ ଇଏ ନୁହେଁ, ଗୁରୁଭକ୍ତ କେବେ ବଡ ହେବା ପାଇଁ ଚାହିଁବନି, ଗୁରୁଭକ୍ତ କେବେ ବଡ ହେବା ପାଇଁ ଚାହିଁବନି, ଗୁରୁଭକ୍ତ ବାସି ସବୁବେଳେ ଚାହିଁବ ଗୁରୁଙ୍କର ମୁଁ ଦାସ, ଆଉ ମୁଁ ବଡ଼ କ'ଣ ହେବି, ଗୁରୁଭକ୍ତ କେବେ ବଡ଼ ହେବାକୁ ଇଚ୍ଛା କରିବନି, ଯିଏ ପ୍ରକୃତରେ ଯାହାର ଭକ୍ତି ଅଛି ସେ କେବେ ବଡ଼ ହେବାକୁ ଇଚ୍ଛା କରିବନି। ଗୁରୁଙ୍କ ଠାରୁ ଗୁରୁଙ୍କ ଆସନରେ କେମିତି ବସିବ, ଗୁରୁଦେବ କୁହନ୍ତି ତାଙ୍କ ଆସନରେ କେମିତି ବସିବି, ମୋର ଶିଷ୍ୟ ହେବାର ନା, ମୋର ହୃଦୟ ଏଇଟା ସବୁବେଳେ ଭାବିତ ହେଇକି ରହୁ, ସେଟା କୃପା ନା, ଆଉ ଏଇଟା ଦ୍ରୋଣାଚାର୍ଯ୍ୟ ଧରିଦେଲେ ଆଉ, କିନ୍ତୁ ଅର୍ଜୁନଙ୍କର ସେଟା ନାହିଁ, ସେଥିପାଇଁ ସେ ଅର୍ଜୁନଙ୍କୁ ଭଲ ପାଉଥିଲେ, ତାଙ୍କ ଆଙ୍ଗୁଳିଟା କାଟିଦେଲେ ନା, ଆଉ କାଟିଦେବି ବୁଢା ଆଙ୍ଗୁଳିଟା, ରହିଲେ ତ ଏଇ ତ ଝଗଡ଼ା କରିବେ, ଇ ତ ଗୁରୁଠୁ ବଡ଼ ଗୁରୁଗିରି କରିବା ଯାହା କୁହନ୍ତି, ଗୋଟେ ଗୁରୁଗିରି, ୟାର ଗୁରୁଗିରି ବୁଦ୍ଧି ଅଛି ଦାସ। ଏ ଯେତିକି ଜଣ ଆଜି ସବୁ ପୂର୍ବ କାଳରେ ଯେଉଁମାନେ ସବୁ ବିଦ୍ୟା ଲାଭ କରୁଥିଲେ ଗୁରୁଙ୍କ ପାଖରୁ, ସେମାନେ ଏଇ ଭାବରେ ପାଠ ପଢ଼ିକି ସବୁ ବିଦ୍ୟା ଲାଭ କରୁଥିଲେ, ଏଗୁଡ଼ା ସବୁ ନୁହେଁ, ସେଗୁଡ଼ା ସବୁ ଆଜିକାଲି ସବୁ ବିଭିନ୍ନ ପ୍ରକାର ବୁଦ୍ଧି ସବୁ ଜୁଟୁଛି, ଏମାନେ ତ ସବୁ ମାନେ ସିଦ୍ଧାନ୍ତ, ବୈଷ୍ଣବ ସିଦ୍ଧାନ୍ତ ସବୁ ଜାଣନ୍ତିନି, ଏଇଟା ଗୋଟେ ଅପ୍ରାକୃତ ପଥ, ଏଥିରେ କିଛି କାର୍ଯ୍ୟ କରେ ନା, ଏଥିରେ କିଛି ବୁଦ୍ଧି ଜ୍ଞାନ, ଆମେ କ'ଣ ଥିଲା ଆସିଥିଲୁ, ଆମେ କ'ଣ ଜାଣିଥିଲୁ, ଆମେ ଯେତେବେଳେ ଇସ୍କନକୁ ଆସିଥିଲୁ ଆମେ ପ୍ରବଚନ ଗୋଟେ କ'ଣ ଜାଣିଥିଲୁ ନା, ଏଇ ସଂସ୍କୃତ କୁଆଡ଼େ, ବେଙ୍ଗଲୀ କୁଆଡ଼େ, କ'ଣ କୁଆଡ଼େ, କେଉଁ ସିଦ୍ଧାନ୍ତ କୁଆଡ଼େ, ଆମେ କ'ଣ ଜାଣିଥିଲୁ ନା, ଆମେ ଗୋଟେ ଯୋଜନା କରିକି ତୁମର ଭଳିଆ ଖାତାପତ୍ର ଲେଖିକି ନୋଟ୍ ପତ୍ର ଦେଖିକି ସବୁ କାମ କରିଥିଲୁ। କାଳ ଠେଲି ଠାଲି କ'ଣ ଗୁରୁକୃଷ୍ଣ କୁଆଡ଼େ ଠେଲି ଠେଲି ନେଇ ଆମକୁ କୁଆଡ଼େ ପକେଇଲେ, ଆଜି ବି କ'ଣ ହେଉଛି କାଲି କ'ଣ ହେବ ଆମେ ଜାଣୁ। ଯେ ଗୁରୁକୃପା ସିନା ଯେତେବେଳେ ଯେତେବେଳେ ନେବେ ନେବେ, ଯେତେବେଳେ ନ ଚାହିଁବେ ଆମକୁ ଫୋପାଡ଼ି ଦେବେ, ଆମର କ'ଣ ଅସୁବିଧା ହେଉଛି, କିନ୍ତୁ ଆମେ ସେବ। ଯୋଜନା ଗୋଟେ ଯେମିତି ଜୀବନରେ କେମିତି ରହିବ ସେଟା ନୁହେଁ, ସେଟା ସବୁ ପ୍ରାକୃତିକ ଜିନିଷ। ଆମର ଯୋଜନା କେବଳ ରହିବ କେମିତି ତାଙ୍କର ସେବା କରିକି, କିନ୍ତୁ କୃପାଟା ଏ ଜନ୍ମରେ ମୋତେ ପାଇବାର ଅଛି। ମୁଁ ମୋତେ ଗୁରୁଙ୍କର କୃପା ଦରକାର, କେଉଁ ମାଧ୍ୟମରେ ମିଳୁ, ପ୍ରଚାର ମାଧ୍ୟମରେ ମିଳିପାରେ, ପ୍ରବଚନ ମାଧ୍ୟମରେ ମିଳିପାରେ, କିନ୍ତୁ ମୋର କୃପା ଦରକାର। କୃପା ବିନା ହିଁ କୌଣସି ସମାଧାନ କରିହବନି, ସ୍ୱାଭାବିକ ତ ଭାବନାଟା ଆସିବନି। ଆଉ କୃପାଟା ଏଇ ଯେଉଁ ଦୁଇଟା କଥା ପଡ଼ିଥିଲା ନା, ଶୁଦ୍ଧ ଭକ୍ତ ଲୀଳା କଲାବେଳେ ଯେଉଁମାନେ ତାଙ୍କୁ ବୁଝି ଦେଇପାରିଲେ ସେମାନେ ଫର୍ଚୁନେଟ୍ ସୋଲ, ବା ଯେଉଁମାନେ ଅଛନ୍ତି ବି ତାଙ୍କ ସାଙ୍ଗରେ ଫର୍ଚୁନେଟ୍। ଆଉ ଭଗବାନ ଯେତେବେଳେ ଲୀଳା କରୁଛନ୍ତି, ସେତେବେଳେ ଯେଉଁ ଜୀବମାନେ ଅଛନ୍ତି ସେମାନେ, ଯେମିତି ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ସବୁ ଜୀବ ପଳେଇଗଲେ ନା, ଆଉ ବସୁଦେବ ଦତ୍ତ ପ୍ରାର୍ଥନା କଲେ, ପ୍ରହ୍ଲାଦଙ୍କ ସମୟରେ ଯେଉଁମାନେ ଥିଲେ ସେମାନେ କ'ଣ ସବୁ ଭୋଜନ କରୁଥିଲେ କି ନଥିଲେ? ସେ ଶୁଦ୍ଧ ଭକ୍ତ ଅଛନ୍ତି, ଭଗବାନ ଅଛନ୍ତି, ସେଥିରେ ସେମାନେ ଫର୍ଚୁନେଟ୍ ନା, ସବୁ ଉଦ୍ଧାର ପାଇ ପଳେଇଗଲେ ନା। ଏ ଦେବତାମାନେ କେବଳ ଗୋଟେ ସୁଯୋଗ ଖୋଜନ୍ତି, ଦେବତାମାନେ ଦେବ ଜନ୍ମରେ ଗୋଟେ ଲାଭ ହଉଛି ଏଇଟା, ଭଗବାନ ତଳେ ଏଠିକି ଆସନ୍ତି, ସେମାନେ ପାର୍ଶ୍ୱଦଙ୍କ ସ୍ୱରରେ ପ୍ରବେଶ କରନ୍ତି ଦେବଂଶରେ। ଏଇ ଯଦୁ ଯଦୁବଂଶ ଯେଉଁମାନେ ଥିଲେ ସେମାନେ କ'ଣ ସବୁ ଦେବତାମାନେ ଥିଲେ ନା, ଆଉ ସାକ୍ଷାତ କିଛି ସେବାର ସୁଯୋଗ ପାଆନ୍ତି, ଦର୍ଶନ କରିବା, ସ୍ତୁତି କରିବା, ସେବାର କିଛି ସୁଯୋଗ ପାଆନ୍ତି। ତେଣୁ ଦେବ ମାତ୍ର ବି ମାନେ ଭଗବାନଙ୍କର ଅଭିଷେକକୁ ଦର୍ଶନ କରିବା, ଏ ଦେବ ମାତ୍ର ବି ଶବ୍ଦ ଅର୍ଥ ବି ଏଇଟା ଉତ୍ପ୍ରେକ୍ଷା ଏଥିରୁ ଜଣାପଡ଼ୁଛି। ମା ବି ବହୁତ ଚିନ୍ତାରେ ରହିଥିବେ, କାରଣ ଇନ୍ଦ୍ର ଏଇଟା କରିଦେଇଛନ୍ତି, ଦେବମାତା ଅଦିତି ଅଦିତି ବହୁତ ଆସକ୍ତ ଇନ୍ଦ୍ରଙ୍କ ପ୍ରତି, ସେ ଚିନ୍ତାରେ ପଡ଼ିଥିବେ ମୋ ପୁଅ କାଳେ ଦଣ୍ଡ ଦେବି କି କାଳେ ଇନ୍ଦ୍ର ପଦ ହଟେଇ ଦେବି କିମ୍ବା କିମ୍ବା କିଛି କଠୋର ଦଣ୍ଡ ହେଇଯିବି, ସିଏ ଆସିଥିଲେ। ତେଣୁ ଯେତେବେଳେ ସୁରଭି ମାତା ଅଭିଷେକ କଲେଣି, ଇନ୍ଦ୍ର କ'ଣ କରୁଛନ୍ତି, ପଛକୁ ରହିଛନ୍ତି। କାହିଁ ପଛକୁ ରହିଲେ, କୃପା ମିଳି, କୃପା ମିଳିଯାଇଛି ନା। ଏଠି ଏଠି ଚକ୍ରପାଦ ଲେଖିଥିଲେ ସାଙ୍ଗେ ସାଙ୍ଗେ, ପୟସା ଦୁଗ୍ଧେନ ଦେବମାତୃଭି ଦେବମାତୃଭି ଅଦିତ୍ୟାଦିଭି ପ୍ରେରିତା ଇନ୍ଦ୍ରଶ୍ଚ ଅଭିଷେଚ୍ୟଞ୍ଚ। ଦେବମାତା ଅଦିତ ପଛରୁ ତା ପ୍ରେରଣା କରିଛି, ଏଇ ଯା ଯା ଅଭିଷେକ କର, ଅଭିଷେକ କର, କୃପା ମିଳିବ। ଆତ୍ମନ ଭବ ନିକୃଷ୍ଟ ଦାସତ୍ଵ ମନନେନ ଅଭିଷେକମ କର୍ମଣା ଅଭ୍ୟାହିତେ। ଆତ୍ମନ ଭଗବତ ଭଗବତ ନିକୃଷ୍ଟ ଦାସତ୍ଵ, ଏ କୃପା ମିଳିଯାଇଛି କିଏ, ଆତ୍ମନ ନିଜକୁ ଇନ୍ଦ୍ର ଭଗବାନଙ୍କର ଅତି ନିକୃଷ୍ଟ ଦାସ, ମୁଁ ହେଉଛି ଅତ୍ୟନ୍ତ ନିଚ ଦାସ, ମୋର ଅଭିଷେକ କରିବାର ଯୋଗ୍ୟତା ନାହିଁ। ଆଉ କୃପା ନ ମିଳିଲେ ଏଇଟା ହବ, କୃପା ନ ମିଳିଲା ଭାଇ, କୃପାଟା ଜଣଙ୍କୁ ନେଚୁରାଲି ହମ୍ବୁଲ କରିଦେବା। ଆଉ ସ୍ୱାଭାବିକ ଯେଉଁଟା ସ୍ୱରୂପ ସ୍ଥିତି ଦର୍ଶନ କଲା, ଭଗବତ ସ୍ୱରୂପ ଦର୍ଶନ, ନିଜର ସ୍ୱରୂପ ଦର୍ଶନ, ଭକ୍ତିର ସ୍ୱରୂପ ଦର୍ଶନ। ଆଉ ମନେନା ଅଭିଷେକ କର୍ମଣା ଅଭ୍ୟାହିତେ, ଦୂରେଇକି ରହୁଥିଲେ, କରୁନଥିଲେ, ସ୍ୱୟଂ ପ୍ରଭୃତେ ପ୍ରଥମ ସ୍ଥଗିତ, ନିଜେ କରିବା ପାଇଁ ତାଙ୍କର ଇଚ୍ଛା ନଥିଲା, ମୁଁ ନିଜେ କରିବିନି, ମୁଁ ଅତି ନିକୃଷ୍ଟ ଦାସ, ମୁଁ ଗୋଟେ କ'ଣ ପ୍ରଭୁଙ୍କୁ ଏଣେ ଅପରାଧ କରିଛି, ମୁଁ ଅପରାଧୀ ଲୋକ। ଏବଂ ଏବଂ ଇନ୍ଦ୍ରମ ଆସିତ ପଶ୍ଚାତ୍ ଅଦିତ୍ୟାଦି ଭି ପ୍ରେରିତ ସ୍ତଦା ଭାବ ଅଧିକାର ସମ୍ଭବାତ ଏବ ଅଭିସିଞ୍ଚନ୍ତ ଇତି ଅର୍ଥ। ସେତେବେଳେ ଦେବମାତ୍ରାଦି ଯେମିତି ଇନ୍ଦ୍ରଙ୍କର ଆଜ୍ଞାରେ ସରି ବ୍ରହ୍ମାଙ୍କର ଆଜ୍ଞାରେ ଅଭିଷେକ କିଏ କଲେ, ସୁରଭି କଲେ। ଚକ୍ରପତି ଏଠି ଅର୍ଥଲାଭ କରୁଛନ୍ତି, କେତେ ମାନେ ବୈଷ୍ଣବ ବୈଷ୍ଣବ ସିଦ୍ଧାନ୍ତ ଦେଉଛନ୍ତି ନା, ବୈଷ୍ଣବମାନେ କେତେ ବିନମ୍ର, ଆଉ କିଭଳି ଆଜ୍ଞାପରାୟଣ, କିଭଳି ଆନୁଗତ୍ୟ ସ୍ୱୀକାର କରନ୍ତି ଦେଖୁଛନ୍ତି। ଆଚ୍ଛା ଇନ୍ଦ୍ର କେମିତି କରିଦେବେ, ବ୍ରହ୍ମା ଯେଭଳି ବ୍ରହ୍ମାଙ୍କର ବ୍ରହ୍ମାଙ୍କର ଆଜ୍ଞାରେ ଯେମିତି ସୁରଭି କଲେ, ଦେବମାତା ଅଦିତିଙ୍କ ଆଜ୍ଞାରେ ସେଭଳି ଇନ୍ଦ୍ର କଲେ। କିନ୍ତୁ ପ୍ରଥମେ ଭାବୁଥିଲେ ମୁଁ ହେଉଛି ନିକୃଷ୍ଟ ଦାସ, ସିଦ୍ଧାନ୍ତରୁ ସାଙ୍ଗେ ଦେଲେ ସ୍ୱୟଂ କେବେ ଚାହିଁଲେନି ନିଜେ, ମୁଁ ନିକୃଷ୍ଟ ଦାସ, ମୋର ଅଧିକାର ନାହିଁ ଏ ସେବା କରିବାର। କିନ୍ତୁ ଦେବମାତା ଅଦିତି କହିଲା ପରେ ଚକ୍ରପତ ଲେଖିଲେ ଏ ଶବ୍ଦ ଆଜ୍ଞା ପାଳନ ଆର୍ଥମ ହବ ଏଠି ଭାବ ଅଭିସିଞ୍ଚ ଆଜ୍ଞା ବସାତ ଲୁବ୍ଧ ତତ୍ ଅଧିକ ଅଧିକାର ସମ୍ଭବାନ। ଅଧିକାର କେମିତି ସେ ପାଇବେ ଇନ୍ଦ୍ର ଭଗବାନଙ୍କର, ନା ଆଜ୍ଞା ବସାତ ତାଙ୍କୁ ଆଜ୍ଞା ଦେଲେ, କିଏ ଆଜ୍ଞା ଦେଲେ, ଦେବମାତା ଅତିଥି ଭାବୁକ ଭାଗବତଙ୍କର ଭାବୁକ ପ୍ରକଟ କରୁଛନ୍ତି ଆଚାର୍ଯ୍ୟମାନେ ନା ମହାତ୍ମା କହିଲେ ତୁମେ ଯାଅ ସେ କିନ୍ତୁ ନିଜେ ନିକୃଷ୍ଟ ଦାସ ବୋଲି ଭାବୁଥିଲେ ଦାସ ବୋଲି କାହିଁକି ଭାବୁଥିଲେ ଏଇ କୃପାଟା ମିଳିଗଲାଣି ପ୍ରଭୁ କୃପା କରିଦେଇଛି ଅଭିସିଞ୍ଚ ଇତ୍ୟର୍ଥ ଦାସାହମ୍ ଇତି ଦଶାହ ବଂଶତ୍ୱେନ ଜାତସ୍ୟାପି ତସ୍ୟ ଗୋପତ୍ୱସ୍ୟ ସ୍ପୃହଣତ୍ୱ ଅଧିକତା ଗାଂ ପଶୁନ୍ ବିନ୍ଦନ୍ତି ଗାଂ ସର୍ବଂ ବା ଇନ୍ଦ୍ରତ୍ୱେନ ବିନ୍ଦନ୍ତି ଗାଂ ସର୍ବଭକ୍ତେ ସର୍ବଭକ୍ତ ପ୍ରିୟାଣାମ୍ ଉତ୍କର୍ଷତ୍ୱେନ ବିନ୍ଦନ୍ତି ଇତି ବା ଗୋବିନ୍ଦ ଇତି ଇତି ଅଭ୍ୟଧ୍ୟାତ୍ ନାମମ୍ କୃତବାନ୍ ଇତି ଅର୍ଥ ଏଠି ଗୋବିନ୍ଦ ନାମକୁ ଅର୍ଥ କଲେ ତିନିଟା ଅର୍ଥ କଲେ ଚକ୍ରପାଲ ଇନ୍ଦ୍ର ନାମ ରଖିଲେ ଗୋବିନ୍ଦ ନା ଅଭିଷେକ ହେଲା ନାମ ରଖା ହେଲା ଗୋବିନ୍ଦ ଯଦିଓ ଦାର୍ଶାହ ବଂଶରେ ସେ କୃଷ୍ଣଙ୍କର ଆବିର୍ଭାବ ହେଇଥିଲା କିନ୍ତୁ ପ୍ରସିଦ୍ଧ ରହିଥିଲା କେଉଁଠି କାରଣ ବସୁଧଙ୍କର ପୁତ୍ର ଉପରେ ଆବିର୍ଭାବ ହେଇଛନ୍ତି ଦାର୍ଶାହ ବଂଶ କିନ୍ତୁ ଗୋପାଳକ ଭାବରେ ଗୋମାତାଙ୍କ ପ୍ରତି ତାଙ୍କର ସ୍ୱତନ୍ତ୍ର ଆସକ୍ତି ରହିଛି ଭଗବାନଙ୍କର ସେଥିପାଇଁ ଗାଁ ବିନ୍ଦନ୍ତି ଗୋମାତାଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ଗୋବିନ୍ଦ ଇନ୍ଦ୍ରିୟ ଆଣି ଗାଁ ଗାଁ ଅର୍ଥ ହେଉଛି ଇନ୍ଦ୍ରିୟ ସବୁ ଜୀବରେ ଇନ୍ଦ୍ରିୟଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ହେଉଛନ୍ତି ଗୋବିନ୍ଦ ସବୁ ଜୀବନ ସକଳ ଭକ୍ତ କଣ ଲେଖିଲେ ଦାସା ବଂଶତ୍ୱ ଜାତସ୍ମିତ ଗୋପତ୍ୱ ସ୍ପୃହଣୀୟ ଅଧିକ ଗୋପ ଭାବଟାକୁ ସେ ଅଧିକ ସ୍ପୃହଣୀୟ କରନ୍ତି ଗାଁ ପଶୁନ୍ ବିନ୍ଦନ୍ତି ଗା ଅର୍ଥ ପଶୁ ବା ଗୋମାତାଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ହେଲେ ଗୋବିନ୍ଦ ଗାଁ ସ୍ୱର୍ଗମ୍ ବା ଗାଁ ଅର୍ଥ ସ୍ୱର୍ଗ ସ୍ୱର୍ଗମ୍ ବା ଇନ୍ଦ୍ରତ୍ୱେନ ବିନ୍ଦନ୍ତି ଏଠି କ'ଣ କହିଲେ ସ୍ୱର୍ଗର ଇନ୍ଦ୍ରତ୍ୱ ରୂପରେ ଯିଏ ପ୍ରାପ୍ତ ହେଇଥିଲେ ସେ ହେଲେ ଗୋବିନ୍ଦ ତାମାନେ ଯେତେବେଳେ ଅଭିଷେକ କରୁଥିଲେ ତାଙ୍କୁ କ'ଣ କହୁଥିଲେ ଗୋବିନ୍ଦ୍ର ଆପଣ ଗାଭୀମାନଙ୍କର ଇନ୍ଦ୍ର ହୁଅନ୍ତୁ ସେଥିପାଇଁ ଏଠି ସ୍ୱର୍ଗ ଅର୍ଥରେ ଲଗାଉଛନ୍ତି କୃପା କିଏ କହିଲେ ସୁରମୀ କହୁଛନ୍ତି ନା ମୁଁ ଆପଣଙ୍କୁ ଅଭିଷେକ କାହିଁ କରୁଛି ସେ ଇନ୍ଦ୍ରଙ୍କର ଆମ କିଛି ଆବଶ୍ୟକ ନାହିଁ ଆପଣ ଗୋବିନ୍ଦ୍ର ଆପଣ ଗୋମାତାଙ୍କୁ ପାଳନ କରନ୍ତି ତେଣୁ ମୁଁ ସେଇ ହିସାବରେ ଅଭିଷେକ ଆପଣଙ୍କୁ କରିବି ତେଣୁ ତାଙ୍କୁ କହିଲେ ସେ କଥା ଏବଂ ତୃତୀୟ କ'ଣ କହିଲେ ତୃତୀୟ ଅର୍ଥ ନା ଗୋବିନ୍ଦ ସର୍ବଭକ୍ତ ଇନ୍ଦ୍ରିୟାଣାମ୍ ଉତ୍କର୍ଷତ୍ୱେନ ବିନ୍ଦନ୍ତି ଇତି ବା ଗୋବିନ୍ଦ ସବୁ ଭକ୍ତଙ୍କର ଇନ୍ଦ୍ରିୟକୁ ସେ ଆନନ୍ଦ ଦିଅନ୍ତି ଯେଉଁ ଜଡ଼ ରସରେ ଇନ୍ଦ୍ରିୟ ଗୁଡ଼ିକ ସବୁବେଳେ ଇନ୍ଦ୍ରିୟ ଦୁଃଖିତ ନା ଆଉ ଇନ୍ଦ୍ରିୟର ଭୋଗ ଶକ୍ତି କେତେ ଇନ୍ଦ୍ରିୟର ଭୋଗ ଶକ୍ତିଟା ଅନନ୍ତ ଇନ୍ଦ୍ରିୟମାନଙ୍କର ଭୋଗ ଶକ୍ତିଟା କେତେ ଅନନ୍ତ ନା ଆଉ ଗୋଟେ ତୁ ଜାଣିପାରୁନ ଜିହ୍ୱାଟା କେତେ ଖାଇଲାଣି କେତେ ଟେଷ୍ଟ କେତେ କ'ଣ ଖାଇଲାଣି ସେ କେତେ ଭୋଗ ଚରେଇଦେବ ସବୁ ଆଖି କେତେ ଜିନିଷ ଦେଖିଲାଣି କାନ କେତେ କଥା ଶୁଣିଲାଣି ସବୁ ଇନ୍ଦ୍ରିୟ ଗୁଡ଼ିକର ପ୍ରବଳ ଶକ୍ତି ରହିଛି କାହିଁକି ସେ ତାଙ୍କର ଯେଉଁ ଶକ୍ତିଟା ରହିଛି ସେଟା ପ୍ରକୃତରେ ସେ ଭଗବାନଙ୍କର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ଆସ୍ୱାଦନ କରିବା ପାଇଁ ଭଗବାନ ଯେମିତି ଅନନ୍ତ ସେ ସେଭଳି ଅନନ୍ତ ତାଙ୍କର କ'ଣ ବଳ ରହିଛି ଇନ୍ଦ୍ରିୟମାନଙ୍କର ଅନନ୍ତ ବଳ ରହିଛି ଚକ୍ଷୁ ଯେ ଚାହିଁବ ଅନନ୍ତ ଆ କେତେ ଛୁଆଟି ଗୋଟେ କେତେ ଜିନିଷ ଦେଖିଲାଣି ଦେଖୁନା ତେଣୁ କେବଳ ଏଠି ଜଡ଼କୁ ଭୋଗ କରୁଛେ ସେଠି ଚିନ୍ମୟକୁ ତେଣୁ କୃଷ୍ଣ ଏଇ ଯେଉଁ ଇନ୍ଦ୍ରିୟ ଗୁଡ଼ାକୁ କ'ଣ ଇନ୍ଦ୍ରିୟ କ'ଣ କରୁଛି ନା ଏଇ ଭୋଗ ଗୁଡ଼ା କରିକି ଦୁଃଖୀ ହେଇଛି ନା ଇନ୍ଦ୍ରିୟ ଇନ୍ଦ୍ରିୟ ତ ବିଷୟ ଭୋଗରେ ଯେତେ ଲାଗୁ ସେ ଦୁଃଖୀ ନା ଇନ୍ଦ୍ରିୟ ଏଇ ଜୀବର ଦୁଃଖର କାରଣ କ'ଣ ଏ ପଞ୍ଚ ଜ୍ଞାନେନ୍ଦ୍ରିୟ ସବୁବେଳେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆସି ଯେଉଁ ଭାଗବତରେ ସେ ପ୍ରସଙ୍ଗ ସବୁ ଆସୁଥିଲା ପାଞ୍ଚ ଦ୍ୱାରା ପାଞ୍ଚକୁ ଜାଣିବ ଶବ୍ଦ ସ୍ପର୍ଶ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଯେଉଁ ରହିଲା କ'ଣ ଚକ୍ଷୁ କର୍ଣ୍ଣ ନାସିକା ଜୁହା ତ୍ୱକ୍ ପାଞ୍ଚ ଦ୍ୱାରା ପାଞ୍ଚକୁ ଜାଣିବ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଜୀବ ତାର ଦୁଃଖୀ ନା ଏଥିପାଇଁ ଆଉ ଏଇ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ସେ ଅନାଦିକାଳରୁ ଭୋଗ କରିକି ଆସିଛି ଏଇ ଜନ୍ମରେ ବି ଲାଗିଛି ତା ପଛରେ ଏ ଦୁଃଖୀ ଜୀବକୁ ଆନନ୍ଦ କିଏ ଦେଇପାରିବେ ଗୋବିନ୍ଦ କୁନ୍ତିଙ୍କର ସବୁଠୁ ପ୍ରିୟ ସ୍ତୁତି କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମନ ସବୁବେଳେ ଗୋବିନ୍ଦ ପ୍ରଣାମ ତାଙ୍କର ତ ପ୍ରଥମ ରହିଲା ଆଉ ଶେଷରେ ବି ଦେଖନ୍ତୁ ଏଠି ଗୋବିନ୍ଦ ଶବ୍ଦ କଲେ ଶେଷରେ କୁନ୍ତି ମାତା ଗୋମାତାଙ୍କୁ ଧରିକି ପ୍ରଣାମ କଲେ କୃଷ୍ଣଙ୍କ ପାଖରେ ଭକ୍ତ ଗୋମାତାଙ୍କୁ ଯଦି ନ ଲଗେଇଲେ ତାଙ୍କ ପ୍ରଣାମରେ ସ୍ତୁତିରେ କୃଷ୍ଣ କେ ଭଲ ପାଇବେନି ତାଙ୍କର ଗାଈ ଦରକାର ଆଉ ଯା କର ନ କର ଲାଷ୍ଟ ରହିଲେନି କ'ଣ ଯୁଧିଷ୍ଠିର ଲାଷ୍ଟ କଣ ଆମର ଶ୍ରୀକୃଷ୍ଣ ପ୍ରଶ୍ନ ରାଜନ୍ୟ ବଂଶ ଦହନ ନବବର୍ଗ ବେରିୟ ଗୋବିନ୍ଦ ଗୋ ଦ୍ୱିଜ ସୁରାର୍ତ୍ତୀ ସୁରଙ୍ଗର ଆର୍ତ୍ତୀ ଗୋବିନ୍ଦଙ୍କର ହେ ଗୋବିନ୍ଦ ଆପଣ ଗାଭୀଙ୍କର ଗୋବିନ୍ଦ ଗୋ ଦ୍ୱିଜ ସୁରାର୍ତ୍ତୀ ଦେବତା ମାନଙ୍କର ଗୋବିନ୍ଦ ସୁରାର୍ତ୍ତୀ ହରାବତାର ହେ ହରି ଆପଣ ଅବତାର ନିଅନ୍ତି ଏମାନଙ୍କ ପାଇଁ ତାପରେ ଯୋଗେଶ୍ୱର ଅଖିଲ ଗୁରୁ ଭଗବାନ ନମସ୍ତେ ଆଚ୍ଛା ଏଇ ଶବ୍ଦ ସିଏ ବି ଲଗେଇଛନ୍ତି ଗଜେନ୍ଦ୍ର ଯୋଗେଶ୍ୱର ଅଖିଲ ଗୁରୁ ଭଗବାନ ନମସ୍ତେ ସିଏ ଲଗେଇଛନ୍ତି ଅଲଗା ଗଜେନ୍ଦ୍ରଙ୍କ ଲାଷ୍ଟ ଗଜେନ୍ଦ୍ର ତାଙ୍କ ସ୍ତୁତିରେ ସେ କଥା ଅଖିଳ ଗୁରୁ ଭଗବାନ ନମସ୍ତେ ନାରାୟଣ ଅଖିଳ ଗୁରୁ ସେ ଲଗେଇଛନ୍ତି ନାରାୟଣ ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ ସନ୍ତ ସରସି ଗୁରୁ ବଲେନ ଗୃହୀତ ଆତ୍ମା ଦୃଷ୍ଟ ଉପାତ ଚକ୍ରମ ଆକାଶ ଯେତେବେଳେ ଦେଖୁଛି ଭଗବାନ ଆସୁଛନ୍ତି ବସିକି ଗଜେନ୍ଦ୍ର ଦେଖୁଛନ୍ତି ଭଗବାନ ଆସୁଛନ୍ତି ଗରୁଡ଼ରେ ଚକ୍ରକୁ ଦେଖି ଦେଖି ପୁରା ଖୁସି ହେଇଯାଉଛନ୍ତି କିଏ ଗଜେନ୍ଦ୍ର ଚକ୍ର ମାନେ ଦୁଃଖ ହରଣ କରିବେ ନା ଭଗବାନ ସବୁ ତାଙ୍କ ପାଦରେ କେତେ କେତେଟା ଚିହ୍ନ ରହିଛି ଏଇ ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛନ୍ତି ଆକୁ କାହିଁକି ଧରିଛନ୍ତି ପାଦରେ ତାଙ୍କର ଚିହ୍ନ ସବୁ ଯେଉଁ ରହିଛି ହସ୍ତରେ ଯେଉଁ ଲକ୍ଷଣ ରହିଛି କାହିଁକି ଲକ୍ଷଣ ରହିଛି ତାକୁ ଆଚାର୍ଯ୍ୟମାନେ ସବୁ ବ୍ୟାଖ୍ୟା କରିଛନ୍ତି ନା କାହିଁକି ସେ ଶଙ୍ଖ ଚିହ୍ନ ଧାରଣ କରିଛନ୍ତି ପାଦରେ କାହିଁକି ତାଙ୍କର ଅଙ୍କୁଶ ଚିହ୍ନ ଅଛି ସବୁ କାହିଁକି ପଦ୍ମ ଚିହ୍ନ ଅଛି କାହିଁକି ସ୍ୱସ୍ତିକ ଚିହ୍ନ ଅଛି କାହିଁକି ତ୍ରିକୋଣ ଚିହ୍ନ ଅଛି ତାର କାରଣ ସବୁ ଗୋଟେ 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 ବ୍ୟାଖ୍ୟା କରିଛନ୍ତି ଆଚାର୍ଯ୍ୟମାନେ ଦୃଷ୍ଟାଂଶ ଗରୁତୁମତି ଉପାତ ଚକ୍ରମ ସେଠୁ ଉଠେଇଲେ ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ ଇଏ ସେଭଳି ଗୋ ଦ୍ୱିଜ ସୁରାର୍ଥୀ ହରାବତାର ଭଗବାନ ଗୋମାତା ନ ଲଗେଇଲେ ଭଲ ଲାଗିବନି ଏ କଥାରେ ଏଠି ପଡ଼ିଛନ୍ତି ଗୋବିନ୍ଦ ନାମ ଯୋଉ ଦଉଛନ୍ତି ତିନୋଟି ନାମ ତିନୋଟି ଅର୍ଥ କଲେ ଆପଣ ସ୍ୱର୍ଗର ଗାଙ୍ଗ ସ୍ୱର୍ଗମ ସ୍ୱର୍ଗରେ ଆପଣ ଇନ୍ଦ୍ର ହେଲେ ସେତେବେଳେ ଅଭିଷେକ କରୁଥିଲେ କଣ କରୁଥିଲେ ଗାଭୀ ମାନଙ୍କର ଆପଣ ହଉଛନ୍ତି ଇନ୍ଦ୍ର ଆପଣ ସ୍ୱର୍ଗର ଇନ୍ଦ୍ର ହୁଅନ୍ତୁ ଆମର ଇନ୍ଦ୍ରର ଆବଶ୍ୟକ ନାହିଁ ସେ ଅର୍ଥରେ ସେ ଗୋବିନ୍ଦ ଅର୍ଥକୁ ନେଲେ ଚକ୍ର ପାଆନ୍ତି ଆଉ ଦ୍ୱିତୀୟରେ ଗାଙ୍ଗ ଗୋମାତାଙ୍କୁ ହିଁ ଆନନ୍ଦ ଦିଅନ୍ତି ଏବଂ ତୃତୀୟରେ କହିଲେ ଭକ୍ତମାନଙ୍କୁ ଆନନ୍ଦ ଦିଅନ୍ତି ଭକ୍ତମାନଙ୍କର ଦୁଃଖ ଯୋଉ ବହୁତ ଭକ୍ତର ଦୁଃଖ କଣ ଜଣେ ଭକ୍ତର ତାର ଦୁଃଖ କଣ ଭକ୍ତର ଦୁଃଖ ହଉଛି ଗୋଟେ ବଡ ଦୁଃଖ ହେଲା ମୁଁ ପ୍ରଭୁଙ୍କର ସେବା କରିପାରୁନି ମୁଁ ଭଗବାନଙ୍କର ସେବା କରିପାରୁ ଭଗବାନଙ୍କ ସହିତ ଭଗବାନଙ୍କ ଚରଣ କମଳରେ ମୋର ପ୍ରେମ ଗନ୍ଧ ଟିକେ ନାହିଁ ଏଇଟା ତାର ଦୁଃଖ ଆଉ ସଂସାର ଲୋକ ଭଳିଆ ଖାଇବାକୁ ମିଳିଲାଣି ମୋ ପୁଅ ମଣିଷ ଇଏ ଆଜିକାଲି ଭକ୍ତ ମୁଁ ବୁଝେଇ ବୁଝି ମୁଣ୍ଡ ଛିଡ଼ିଗଲାଣି ଏଇଟା ଆମ କହିବାକୁ କିଛି ଭଲ ଲାଗୁନି ମନେ କରିବା ସବୁ ଆର୍ତ୍ତି ଅର୍ଥାର୍ଥୀ ଗୁଡ଼ା କଣ ବୁଝେଇବେ ଗୁଡ଼ା ଯିଏ ଆସିବ ଆଜ୍ଞା ମୋ ପୁଅଟା ପାଠ ପଢ଼ୁନି ସିଏ ଆଜ୍ଞା ବଦମାସ ହେଲାଣି ଏଗୁଡ଼ାକ କଣ ଏଗୁଡ଼ା ଇଏ ସମୟ ଅଛି କହିବାକୁ ଆଉ ପୁଅ ଏହା ହେଲା ମୋ ଝିଅ ଏହା ହେଲା ମୋର ଏମିତି ହଉଛି ମୋ ସ୍ୱାମୀ ଏଗୁଡା କଣ କହିବି ଏଗୁଡା କେଉଁ କଥା ଏଇ ସବୁ କୋଉ ପାଠ ଯାଇ ରହିଲାଣି ଏ ପାଠ କୋଉଠି ଯାଇ ରହିଲାଣି ଭାଗବତ ଧର୍ମ ଭାଗବତଙ୍କର ଶିକ୍ଷା କେଉଁଠି ରହିଲାଣି ଆମେ କଣ ଏ ସଂସାର ଭିତରେ ତେଲ ଲୁଣ ସଂସାର ଭିତରେ ପୋଷିକି ରହିବା ନା କଣ କଣ ବୁଝିବ ଇଏ ହଉଛି ଶୁଦ୍ଧ ଭକ୍ତିର କଥା ଭଗବାନଙ୍କର ପ୍ରେମ ଭକ୍ତିର କଥା ଏସବୁ ଦୁଃଖ ହଉଛି ଏଇଟା ଭକ୍ତର ବଡ ଦୁଃଖ ହଉଛି ଯେ ମୁଁ ଭଗବାନଙ୍କର ପ୍ରେମ ପ୍ରାପ୍ତି କରିପାରୁନି ଭଗବାନଙ୍କୁ ଗୋଟେ ଭଲ ପାଇପାରୁନି ଅନାବିଳ ପ୍ରେମ ସ୍ନେହ ମୋର ଯୋଉ ଭିତରେ ପ୍ରଭୁଙ୍କ ପ୍ରତି ଆସୁନି ସେ ଏଇଥିପାଇଁ ତାର ଦୁଃଖ ନା ଆଉ ଏଇଟା ଦୁଃଖ ଯେ ପିଲା ଛୁଆ ମଣିଷ ହେଲାଣି ଆଜ୍ଞା ଏମିତି ହେଇଗଲା ତା ହେଇଗଲା ଏଇଟା ହେଲା ସୁଖ ଏଗୁଡା କଣ ଏଗୁଡାକ ଏଇ କଳିଯୁଗର ଭକ୍ତମାନଙ୍କୁ ସବୁ ଇଏ ହଉଛି ମହାପୁରୁଷ ପାଇଁ ଯେତେବେଳେ ଆସିଛନ୍ତି ଯେ ଶୁଦ୍ଧ ନାମ ଦେଇକି ଯାଇଛନ୍ତି ଯେ ପ୍ରେମଟା ନାମ ଦେଇକି ଗଲେ ସେ ବଡ ଜିନିଷଟା ଦେଇଦେଇଗଲେ କିନ୍ତୁ ମର୍କଟ ହସ୍ତରେ ଦେଲେ ଯୋଉ କଣ ଏଇଟା କୁହନ୍ତି ମୁକ୍ତି ମୁକ୍ତା ମଣି ଦେଲେ ସେ କଣ ବୁଝିବ ସେଟା ଆଚାର୍ଯ୍ୟମାନେ ଆସି ହଉ ଦେଖେଇଲେ କହିଲେ ଏଇ ନାମଟା ସିନା ଦେଇଦେଇଗଲେ ମୁଁ ଆସି ପଢୁଥିଲି ତାଙ୍କ ଠାକୁରଙ୍କର ଗୋଟେ ଲେକ୍ଚର ସେ ସେଥିରେ ଲେଖୁଛନ୍ତି ଯେ ନାମଟା ଶୁଦ୍ଧ ନାମ ତୁମେ ନକଲା ପର୍ଯ୍ୟନ୍ତ କେତେବେଳେ ହେଲେ କୌଣସି ଜିନିଷ ସମାଧାନ ହେଇପାରିବନି ସେ କହୁଛନ୍ତି ଶୁଦ୍ଧ ନାମ ଭାବମୟ ଆର ପ୍ରେମ ଭକ୍ତିମୟ ଠାକୁର ଲେଖିଲେ ଶୁଦ୍ଧ ନାମଟା ଭାବମୟ ପ୍ରେମମୟ ଶୁଦ୍ଧ ନାମ ସ୍ଥିତିରେ ରୂପ ପ୍ରକାଶ ହେବେ ଦିବ୍ୟ ରୂପ ଗୁଣ ଲୀଳା ତା ପୂର୍ବରୁ ତୁମେ କିଛି ଚିନ୍ତନ କରିପାରୁନ, ଭକ୍ତି ମନା କରୁଛ। ଆଉ ସିଏ କେତେ ଆଚାର୍ଯ୍ୟ ମାନେ କେତେ ଇଲାବୋରେଟଲି ସବୁ ଡିସ୍କ୍ରାଇବ୍ କରିଦିଏ, ଯେମିତି ଗୋଟେ ଜୀବ ଯେମିତି ହତାଶ ନ ହବ। ସେ ନାମ ଜପ କରେ ଆରମ୍ଭ କଲା ମାତ୍ରେ ଏଣେ ତ ସଂସାର ଦୁଃଖ ଯାହା ଅଛି ଏଣେ ଜପ କଲାବେଳକୁ ତା ମନ ଲାଗିବନି, ସେ ଗୋଟେ ନିରାଶ ହେଇଯିବ ନା। ସେ ସବୁ କେତେ ସୁନ୍ଦର ବ୍ୟାଖ୍ୟା କରିଦେଇ କହିଛ ଯେ କେବେ ମନ ଭିତରେ ନିରାଶ ଆଣିବ ନା, ହରିନାମ ଜପ କଲାବେଳେ ଅନ୍ୟ ମନସ୍କ ମନରେ ଇତର ଚିନ୍ତା ଆସିବ ହିଁ ଆସିବ, ତାକୁ ଦୂର କରିବାର କୌଣସି ଉପାୟ ନାହିଁ। କାରଣ ଆମେ ଅନାଦିକାଳରୁ ଏଇଟା ମୁଣ୍ଡ ଭିତରେ ରହିଛି ନା। ଆଉ ସେଇ ନାମଙ୍କ ଦ୍ୱାରା ନାମ ଅଭ୍ୟାସ ତୁମେ ନ ଛାଡ଼ିଲେ ସେଇ ନାମଙ୍କ ନାମ ପ୍ରଭୁ ଯେତେବେଳେ କୃପା କରିବେ ସେ ଅଭ୍ୟାସ ଯିବ। ଆଉ ନିରପରାଧ ନାମ କଲେ ଲେଖିଲେ ସେ ନା ରୂପ ଗୁଣ ଲୀଳା ପରିକର ବୈଶିଷ୍ଟ୍ୟ ଆଦି ସ୍ୱତଃ ପ୍ରକଟିତ ହବ ନିରପରାଧ ନାମରେ। ଆଉ ସେତେବେଳେ ତୁମର ସ୍ୱରୂପ ଅବସ୍ଥାର ତୁମେ ପ୍ରାପ୍ତ ନାମ ପ୍ରଭୁଙ୍କ କୃପା, ଯେଉଁ ସ୍ୱରୂପ ସିଦ୍ଧିରା ଯୋଉଟା ଆମର ଯେମିତି ଯୋଉ ମଞ୍ଜୁରୀ ଭାବ କହୁଛନ୍ତି ଶିଖିବୁ କୃଷ୍ଣ ଆମ କତିରୁ କେଉଁ ସେବାଟା ନେବେ, ଶୁଦ୍ଧ ନାମ କଲା ପରେ ସେ ପ୍ରକଟ ହବ ଗୁରୁଙ୍କ ମାଧ୍ୟମରେ, ଆଉ ସେଟା ତା ପୂର୍ବରୁ ହବନି। ଆମର ଆମର ଏଟା କ'ଣ ଆମର ପ୍ରୋସେସ ଆମର କ'ଣ ଶଖିବା ନାହିଁ ନା କ'ଣ ଅଛି, ଆମର ଏଟା ଥିଓରିଟିକାଲ ପାଠ ନା ଆମର ଏଟା ପ୍ରାକ୍ଟିକାଲ ପାଠ। ପ୍ରଥମରୁ ତ ଅଟକି ଯାଉଛନ୍ତି, ଆଉ ଆମେ ତ ନାମ କଲାବେଳକୁ ହଜାର ମୁଣ୍ଡରେ ଚିନ୍ତା ପଡ଼ିଲାଣି। ଆଉ ଶୁଦ୍ଧ ନାମ କଲେ ନାମ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟ, ସେ ଶ୍ଲୋକରେ ପୁରା ସୁନ୍ଦର ଲେଖି ଦେଇଛନ୍ତି, ନାମ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟ ସବୁ ପ୍ରକାଶିତ ହବ ଶୁଦ୍ଧ ନାମରେ, ଭଗବାନଙ୍କର ରୂପ ସବୁ ପ୍ରକାଶିତ ହେଇଛି। ଆଉ ସେତେବେଳେ ସ୍ୱରୂପ ଅବସ୍ଥାଟା ଭଗବାନ ଆମ ପାଖରୁ କେଉଁ ରସରେ ସେବା ନେବେ ସେଟା ପ୍ରକାଶିତ ହବ। ଶୁଦ୍ଧ ନାମ ନ କଲେ ଗୁରୁଦେବ ସେ କଥା ସବୁବେଳେ କୁହନ୍ତି, ଆଉ ଶୁଦ୍ଧ ନାମ କର, ଶୁଦ୍ଧ ନାମରେ ନାମ ନାମଙ୍କ ଠାରୁ ଅଭିନ୍ନ, ଆଜି ଶୁଦ୍ଧ ନାମରେ ହିଁ ସବୁ ପ୍ରକାଶିତ ହେବେ। ଆଉ ଆମ ପ୍ରୋସେସ୍ଟା ଏହା, ଆମର ଯେ ନାହିଁ ଏଇଟା ତାର ପ୍ରେମଟା କେମିତି ହବ, ପୁଣି ଆମ ଲକ୍ଷ୍ୟଟା ପ୍ରେମ କେମିତି ହବ। ଜୀବକୁ ଯୋଉ ଆନନ୍ଦ ଏ କଥାରେ ପଡିଛି, ଜୀବ ଜୀବ ଯୋଉ ଆନନ୍ଦ ପ୍ରାପ୍ତ ହବ କୃଷ୍ଣଙ୍କ ପାଖରେ, ଗାଂ ସର୍ବ ଭକ୍ତାନାମ ଇନ୍ଦ୍ରିୟାଣମ ଗାଂ ଅର୍ଥ ଇନ୍ଦ୍ରିୟ ବିନ୍ଦନ୍ତି, ସେ କୃପା କୃପା କରନ୍ତି ସୁଖ ଦିଅନ୍ତି କୃଷ୍ଣ। କାରଣ ଗୋବିନ୍ଦ ନାମ ଇନ୍ଦ୍ର, ଆଉ ଏଠି ମୁଁ ଛାଡ଼ି ଦେଇଗଲି ଇନ୍ଦ୍ରଙ୍କର ଯେ ଥିଲେ ଐରାବତ ଐରାବତ ହସ୍ତି ଆସିଥିଲେ, ଯେଉଁ ଇନ୍ଦ୍ର ଗୋଟେ ଗାଁରୁ ଓହ୍ଲେଇକି ଆସିଥିଲେ ତାଙ୍କ ବ୍ରଜରେ କୁହନ୍ତି ଇନ୍ଦ୍ରୁଲି, ସେ ଗୋବର୍ଦ୍ଧନ ଆର ପାରରେ ପରିକ୍ରମା ଆଗଲେ 84 କୋଶ ପରିକ୍ରମା ପଡ଼େ ଇନ୍ଦ୍ରୁଲି ଗାଁ, ସେଠି ଐରାବତ କୁଣ୍ଡ ଅଛି। ସେ ଇନ୍ଦ୍ରୁଲି ମାନେ ଇନ୍ଦ୍ର କହିଲେ ଅପରାଧ କରିଛି ଆଉ ଘୋଡ଼ା ହାତରେ ଚଢ଼ିକି ଯିବି ମାଡ଼ ଖାଇନି କି ନା କ'ଣ, ସେଠି ସେ ରଖିକି ଚାଲି ଚାଲିକା ଆସିଥିଲେ। କିନ୍ତୁ ୟା ଭିତରେ ଯେତେବେଳେ ଭଗବାନ କ୍ଷମା କରିସାରିଲେଣି ଅଭିଷେକ ଟାଇମ୍ ଇନ୍ଦ୍ର ସାଙ୍ଗେ ସାଙ୍ଗେ ପଠେଇଲେ ତାଙ୍କୁ, ଯାଅ ଆକାଶ ଗଙ୍ଗା ଆକାଶରୁ ସ୍ୱର୍ଗରେ ସେ ରୁହନ୍ତି ନା, ଆଉ ଇଏ ଏଇ ହାତୀ କ'ଣ ଉଡ଼ିପାରିବେ, ସିଏ ସବୁ କରିପାରିବେ, ଯୋଗେଶ୍ୱରୀ ସବୁ ପ୍ରାପ୍ତ ହେଇଛନ୍ତି ଦେବତାମାନେ, ଆକାଶ ଗଙ୍ଗାରେ ଜଳ ଆଣିଲେ ନା, ଆଉ ସେଠି ଲେଖିଛନ୍ତି ଗଙ୍ଗା ଜଳ, ସେଥିପାଇଁ ଏବେ ବି କ'ଣ ଗୋବିନ୍ଦ କୁଣ୍ଡ ଜଳ ଯେଉଁ ଅଛନ୍ତି ସେତେ ଋଣିଆ ଲାଗନ୍ତିନି, ଯେତେ କୁଣ୍ଡ ଅଛନ୍ତି ସବୁ କୁଣ୍ଡର ଜଳ ଦେଖିବ ଟିକେ ଲବଣ ଲବଣ ଅଂଶ ରହିବ, ସେ କୁଣ୍ଡରେ ସେମିତି ନାହିଁ, ସେ କୁଣ୍ଡର ଜଳ ଅମୃତ ଆଉ ଗଙ୍ଗା ଜଳ ରହିଲେ ଗୋମାତାଙ୍କର ରହିଲେ ଭଗବାନଙ୍କର ସାକ୍ଷାତ ଜଳ, ସିଏ କେବେ ବି ଲୁଣ ଲାଗେନି। ମୁଁ ଯେତେବେଳେ ଦେଖିଛି କେବେ ଲବଣ ଏତେ ଲାଗନ୍ତିନି, ଭଗବାନଙ୍କର ସାକ୍ଷାତ ଜଳ ଆଜି ପର୍ଯ୍ୟନ୍ତ ସେଠି ରହିଛନ୍ତି, ସେ କଥା ସେ କହୁଛନ୍ତି। ତତ୍ରାଗତସ୍ତୁମ୍ବୁର ନାରଦାଦୟୋ ଗନ୍ଧର ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣ ଜଗୁଜସ ଲୋକ ମଲାପହମ ମଲାପହମ ହରେ ସୁରାଙ୍ଗନାମ ସଂ ନନତୃମୁଦାନ୍ୟୁତା ତତ୍ରାଗତସ୍ତୁମ୍ବୁର ନାରଦାଦୟୋ ତତ୍ର ଆଗତ, ଦେବତାମାନଙ୍କର ସର୍ବଜ୍ଞତା ଗୁଣ ରହିଛି। ଆଉ ଗୋଟେ ଯୁକ୍ତ ଯୋଗୀ ଯୋଜନ ଯୋଗୀ ଯୋଗୀ ଦୁଇ ପ୍ରକାର, ବ୍ରହ୍ମାଦି ଯୋଗୀ ବ୍ରହ୍ମା ନାରଦ ହେଲେ ଯୁକ୍ତ ଯୋଗୀ, ଯୁକ୍ତ ଯୋଗୀ ଅର୍ଥ ଅଲଗା ଦେବତାମାନଙ୍କ ଠାରୁ ସେମାନଙ୍କର ଗୁଣ ଦୁଇଟା ଅଲଗା ସ୍ପେଶାଲ ଗୁଣ ରହିଲା କେତେ ଦେବତାମାନଙ୍କ ଭିତରେ, ବିଶେଷ କରି ବ୍ରହ୍ମା ନାରଦଙ୍କର ଯୁକ୍ତ ଯୋଗୀ ମାନେ ସେ ଯେଉଁ ବ୍ରହ୍ମାଣ୍ଡରେ ଥାନ୍ତେ ନା କାହିଁ କେଉଁଠି ଭଗବାନଙ୍କର କେଉଁ ଲୀଳା ହେଉଛି କି କ'ଣ କରୁଛି ସେ ପଟକି ଜାଣିଦେବେ, ତାଙ୍କର ଲୀଳା ହେଲା ଦେଖି ସବୁ ନାରଦ ଚାଲି ଆସୁଥିବେ ଯୁକ୍ତ ଯୋଗୀ ସେମାନେ ସବୁବେଳେ ଆଜୁଞ୍ଜନ ଯୋଗୀ। ଦୁଇ ପ୍ରକାର ଯୋଗୀଙ୍କର ବ୍ୟାଖ୍ୟା ମୁଁ ଆଗରୁ ପଢ଼ୁଥିଲୁ ଟିକାରେ ସବୁ ସବୁ ଆଉ ଆଲୋଚନା ହଉନି, ଅଲଗା ଯୋଗୀ ଯେ ସେ ଚିନ୍ତା କରିକି ଜାଣିବେ ଏଇ ବ୍ରହ୍ମାଣ୍ଡର କ'ଣ ହଉଛି କି, ବୁଦ୍ଧି ଲଗେଇଲେ ତାଙ୍କୁ ସେ ଲୀଳାଟା ଆସିବ, କିନ୍ତୁ ଇଏ ସାଙ୍ଗେ ସାଙ୍ଗେ ଜାଣିଦେବେ ବିଶେଷ କରି ନାରଦ ବ୍ରହ୍ମାଙ୍କର ନାମ ରହିଛି, ମୋର ସ୍ପଷ୍ଟ ମନେ ପଡ଼ୁଛି, ନାରଦ ବ୍ରହ୍ମା ଦି ଜଣ। ତତ୍ରାଗତସ୍ତୁମ୍ବର ନାରଦାଦୟ ତତ୍ରାଗତ ଅଭିଷେକ ସ୍ଥଳେ, ସେ ଅଭିଷେକ ସ୍ଥଳକୁ ଚାଲିଲେ କି କିଏ ଆଇଲେ, ନାରଦା, ନାରଦ ବି ଚାଲିଲେ, ନାରଦା ଆସିଛନ୍ତି ଏଠିକି କହିଛନ୍ତି। ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣା, ଗନ୍ଧର୍ବ ବିଦ୍ୟା, ଏମାନଙ୍କର ଗୋଟେ ବଡ ବଡ ଭାଗ୍ୟ ନା, ଯେତେବେଳେ ଦେଖିବେ ଯୋଉ ଅବତାର ହେଇଛି ଏମାନଙ୍କ ନାଁ ଆସିଥିବ ଭାଗବତରେ, ସବୁ ଅବତାର ଏମାନେ ଆସିବେ, ଏମାନେ ଯୋଉ ଉଚ୍ଚ ଲୋକରେ ଯୋଉ କଳାର ବିକାଶ ରହିଛି, ଗନ୍ଧର୍ବ ସିଦ୍ଧ ଚାରଣ ତାଙ୍କ ସବୁ ବ୍ୟାଖ୍ୟା ସବୁ ରହିଛି, କାହାକୁ ଗନ୍ଧର୍ବ କୁହାଯାଉଛି, କାହାକୁ ସିଦ୍ଧ କୁହାଯାଉଛି, କାହାକୁ ଚାରଣ କୁହାଯାଉଛି, କାହାକୁ ଭାଟ ସିଦ୍ଧ, ସେମାନେ ସବୁ ବଢିଆ ବଢିଆ ତାଙ୍କୁ ସବୁ ବ୍ୟାଖ୍ୟା କରି ଲେଖିଛନ୍ତି, କାହାର କେଉଁ ଗୁଣ, ସେମାନଙ୍କର କଣ କାର୍ଯ୍ୟ। ଜଗୁ ଯଶୋ ଲୋକ ମଲାପହମ ହରେ, ସବୁ ଗାନ କରିବାକୁ ଲାଗିଲେ, କଣ ଗାନ କଲେ, ଯଶୋ ମଲାପହମ, ଭଗବାନଙ୍କର ଗୁଣ ହିଁ ଜୀବର ହୃଦୟକୁ ଶୋଧନ କରେ, ଭଗବାନଙ୍କର, ହଁ ସେ ସୀତା ଭକ୍ତି ଠାକୁର ସେ କଥା ଲେଖୁଥିଲେ, ନାମ ଶ୍ରବଣାନ୍ତର ରୂପ ଶ୍ରବଣ, ଭଗବାନଙ୍କ ରୂପ ଯୋଉ ଶ୍ରବଣ କରାହବ ସେ କିଛି ପ୍ରକଟ ହେଇପାରିବନି, ନାମ ଶ୍ରବଣ ସୃଷ୍ଟ ହେଲା, ନାମ କୀର୍ତ୍ତନ ସୃଷ୍ଟ ହେଲା ତା ପରେ ସେଟା ହବ, ନାମଟା ଶୁଦ୍ଧ ନାମ ହେଲା ପରେ ରୂପର ଶ୍ରବଣ, ଲୀଳାର ଶ୍ରବଣ, ପରିକରର ଶ୍ରବଣ ସବୁ ଆସିବ, ବୈଶିଷ୍ଟ୍ୟ ସବୁ ପ୍ରକାଶ ପାଇବ। ସେଥିପାଇଁ ସେ ଭକ୍ତିମଣି ଠାକୁର ଲେଖିଲେ ନା, ନାମେ ପ୍ରସ୍ଫୁଟିତ ହୁଏ ରୂପ, କୃଷ୍ଣର ସମଗ୍ର ଲୀଳା ନାମେ ବିଦ୍ୟମାନ, ନାମ ସେ ପରମ ତତ୍ତ୍ୱ ତୁମାର ବିଧାନ, ଭକ୍ତିମଣି ଠାକୁର ଲେଖିଲେ କୃଷ୍ଣର ସମଗ୍ର ଲୀଳା ନାମେ ବିଦ୍ୟମାନ, ଯେତେ ଲୀଳା ଏବଂ ନାମରେ ଅଛନ୍ତି ସବୁ ନାମ ଶୁଦ୍ଧ ନାମ ଉଚ୍ଚାରଣ ହେଲେ ସେ ଲୀଳା ସବୁ ପ୍ରକଟ ହେବେ। ଜଗୁ ଯଶୋ ଲୋକମଲାପହମ ହରେ, ଲୋକମଲମ ଅପହା, ହରିଙ୍କର ଯଶ ଏ ଜଗତର ଲୋକମାନଙ୍କର ବା ଏ ଜଗତର ମଲକୁ ଦୂର କରି, ଭଗବାନଙ୍କର ଯୋଉ ଯଶ, ପ୍ରଭୁଙ୍କର ଗୁଣ, ଏଥିପାଇଁ ଡେଲି ଶୁଣିବାକୁ ପଡ଼େ ନା, ଡେଲି ଶୁଣିକି ଯେ ଭଗବାନଙ୍କ ଯୋଉ ରୂପ ଲୀଳା ଗୁଣ ରସ, ଆମର ଗୌଡ଼ୀୟ ସିଦ୍ଧାନ୍ତ, ଆମ ସିଦ୍ଧାନ୍ତରେ ଆମେ କାହିଁ କରାଯାଉଛି କି ସିଦ୍ଧାନ୍ତ ସହିତ ଲୀଳା, ସେ କାନପୁର ସେ ପିଲା, ସେ ମହାରାଜ ଆଶ୍ରିତ ପିଲା, ସେ କଥା କହୁଥିଲେ, ଆମେ ବହୁତ ଲୀଳା ଶୁଣୁଛୁ କିନ୍ତୁ ଲୀଳାଟା ଆସ୍ୱାଦନ ହଉନି, ଭଲ ଲାଗିବନି, ଯଦି ସିଦ୍ଧାନ୍ତ ସହିତ ଲୀଳା ରହିବ, ଗୌଡ଼ ସିଦ୍ଧାନ୍ତ ଏଇଟା ବୈଶିଷ୍ଟ୍ୟ, ନହେଲେ ଗୋଟେ ଆଈମା କାହାଣୀ ଭଳିଆ ଲାଗିବ, ହେ କୃଷ୍ଣ ଆଇଲେ ନନ୍ଦ ମହାରାଜ ସେ ଯୋଉ ଢୋଲ ବୋଲ ବଜେଇ ଗୀତ ଗାଇଦେବେ, ଯେମିତି ଆମର ଉତ୍ତର ଭାରତ ଯେମିତି କରନ୍ତି, ସେ କାନ ଆସିଲେ ସେ ଗୋବର୍ଦ୍ଧନ ଧରିଲେ ସରିଲା, ନାଇଁ ନାଇଁ ଆମର ଗୌଡ଼ିଓର ସିଦ୍ଧାନ୍ତ ସେ, ଆମର ସିଦ୍ଧାନ୍ତ ରହିବ ଲୀଳା ରହିବ, ଏଥିରେ ରସ ମିଳେ, ଏଥିରେ ରସ ମିଳେ, କାହିଁକି ସିଦ୍ଧାନ୍ତର ଆବଶ୍ୟକ ଅଛି ନା, କୃଷ୍ଣଙ୍କ ପାଖରେ ଯୋଉ ଦୃଢ଼ ମାନସ ରହେ, ଜୀବର ଅନର୍ଥ ରହିଛି ନା, ଅନର୍ଥର ଆସ୍ୱାଦନ କରିବା ପାଇଁ ଦେବ, ସେଥିପାଇଁ ଆଚାର୍ଯ୍ୟମାନଙ୍କର ଯେଉଁଠି ଯେତେବେଳେ ଯାହାର ସବୁ ଦେଖିବେ ସବୁଥିରେ ଟୀକା ରଖିଛି, ଆମର ସବୁଥିରେ ଲୀଳାରେ ବି ସବୁ ଟୀକା ରଚନା କରା, ତ କୃଷ୍ଣ ଲୀଳା ଏଥିରେ ଟୀକା ରଚନା କଲେ, ଦେଖିଲେ ରାସ ଲୀଳାରେ କ'ଣ ଟୀକା, ବିଶାଳ ବିଶାଳ ଟୀକା ସବୁ ରଚନା କଲା, ଏଥିପାଇଁ ରଖା ସିଦ୍ଧାନ୍ତ ରହିଲା, ଆଉ ସନ୍ଦେହ ବିଦ୍ୟୁତ ହବ, ଭଗବତ୍ତା ପ୍ରତିପାଦିତ ହବ, ରସ ଆସ୍ୱାଦିତ ହବ, ଟୀକା ଏଥିପାଇଁ ଆଚାର୍ଯ୍ୟମାନେ କରିଛନ୍ତି ନା, ସିଦ୍ଧାନ୍ତ ନଜାଣିଲେ କେମିତି ରସ ଆସ୍ୱାଦିତ ହବ, ହେଇପାରିବେ, ଯେମିତି ରସଗୋଲାଟା, ତ ରସଗୋଲାଟା ଜଣେ ଖାଇବାକୁ ଦେଉଛ, ତୁମେ ଖାଇଦେଉଛ, ଯେ ସେ ଖାଇବାକୁ ନଦେଲା, ହଁ ତମେ ତିଆରି କର, କ'ଣ ବୁଝିବ କି ଭାବିବ, ମୁଁ କହିବି ରସଗୋଲାଟା ତିଆରି କର, ତମେ ଜାଣିନଥିବ ରସଗୋଲାଟା କିଏ ଖାଇବାକୁ ଦେଉଛ, ତୁମେ ଖାଇଦେଉଛ, ଆଉ ତୁ ରସଗୋଲାରେ କ'ଣ କ'ଣ ପଡ଼ୁଛି ତୁମେ ଜାଣିନ, କି ତିଆରି ବି କରୁନୁ, ଆଉ ତମେ ଯିଏ ଯାହା ଦେବ ତୁମେ ସେଟା ଯଦି ଯେମିତି ଭଲ ହେଇଥିବ ଖରାପ ହେଇଥିବ ଯାହା ହେଲେ ତୁମେ ଆସ୍ୱାଦନ କରିବ, ଯଦି କରିନ ଆଉ ତୁମେ ନିଜେ ଜାଣିନ, ଆଉ ତତ୍ତ୍ୱଟା ଆସ୍ୱାଦିତ କାହିଁକି ହୁଏ, ତତ୍ତ୍ୱ ସହିତ ଲୀଳାଟା ଆସ୍ୱାଦିତ ହୁଏ, ତତ୍ତ୍ୱଟା କ'ଣ କରେ, ଚିତ୍ତକୁ ମାର୍ଜିତ କରେ, କୃଷ୍ଣ ପାଖରେ ଦୃଢ଼ ମାନସ ରଖେ, ମାନସ ଦିଅନ୍ତି ତତ୍ତ୍ୱ, ସେଥିପାଇଁ ଆମର ସବୁ ତାତ୍ତ୍ୱିକ ବିଚାର, ଏ ସଜା ଲୋକମାନଙ୍କ ଭଳି ସବୁ ବିଭିନ୍ନ ସବୁ ଯୋଉ ଜିନିଷ କାମ କରୁ କୁହାଯାଏ, ଆ ରସ ଯୋଉ ଆମର ଯୋଉ ଉନ୍ନତ ରସର ଆସ୍ୱାଦନ ଭକ୍ତିନ ଠାକୁର କୁହନ୍ତି, ମହାପ୍ରଭୁ ପବ୍ଲିକରେ ଯେତେବେଳେ ଯାଇଛନ୍ତି ସିଦ୍ଧାନ୍ତ କହିଛି, ତାଙ୍କ ଭକ୍ତମାନଙ୍କ ଭିତରେ ବି ସାରା ଭଟ୍ଟାଚାର୍ଯ୍ୟ ପାଖରେ କ'ଣ ରସର କଥା କହିଛନ୍ତି, କାହାକର ରସ କଥା, ରସ କଥାଟା କେବଳ ରସିକ ଭକ୍ତ ଆସ୍ୱାଦେ ରସିକେ, ସେ ରାୟରାମାନନ୍ଦ ସହ ଦେଲେ କଥାବାର୍ତ୍ତା କଲେ ସେଠି ରସ, ସୁରଦାମ ଦର୍ଶନରେ ଯେତେବେଳେ ଆସ୍ୱାଦନ କରିବେ ସେଠି ରସ ଗମ୍ଭୀରାରେ ଯା ରସ କଥା କହିବେ, ବାହାରିଲେ ମାନେ ସିଦ୍ଧାନ୍ତ ସେଟା ଆମେ ଆମେ ପ୍ରଚାର ପ୍ରଚାର ଅଭିମୁଖୀ ସମସ୍ତେ ଆମର ବେଶୀ ଲୀଳା କଥା କହି ହେବନି। ତୁମେ କେଉଁ ଭକ୍ତ ସାଙ୍ଗରେ ବସି ତୁମେ ଆସ୍ୱାଦନ କରିପାର ସେଟା ହେବନି। ସେଟା ସିଦ୍ଧାନ୍ତ ମହାପ୍ରଭୁତ୍ର ଖୁସି ହେବେ ଏହା ଗୋଟେ ବଦ୍ଧଜୀବ ଯାହା ହୃଦୟରେ କାମନା ଅଛି ଗୁଡ଼ାକ ସେଗୁଡ଼ାକ ଶୁଣିଲା ମାନେ ତାର ଅପରାଧ ଆସିବ ଆଉ କୃଷ୍ଣଙ୍କର ଉଲ୍ଟା ଭାବିବ ସେ ବୁଝିପାରିବନି କିଛି ବୁଝିପାରିବେ। ଆସ୍ୱାଦନଟା କେଉଁ ରସିକ ଭକ୍ତ ସାଙ୍ଗରେ ହେବ। ମହାପ୍ରଭୁ ଯେତେବେଳେ ଡିସ୍କସନ କରିଛନ୍ତି ଯେତେ ବାହାରକୁ ଯାଇଛନ୍ତି ତତ୍ତ୍ୱବାଦୀ ବୃନ୍ଦାବନ ଗଲାବେଳେ ସେଗୁଡ଼ ବ୍ରଜଲୀଳା ସେଠିକୁ ଆକା ଆଗରେ କହିବେ କେବଳ ରସିକ ଭକ୍ତ ସାଙ୍ଗରେ ଆସ୍ୱାଦନ କରେ। ମହାପ୍ରଭୁ ଶିଖିଲେ ଏଇ ଏମାନେ ସବୁ ଭଗବାନଙ୍କର ଯେଉଁ ରସ ରହିଛି ଏ ସିଦ୍ଧାନ୍ତ ଏଇ ଭଗବାନଙ୍କର ଭଗବତ୍ତାକୁ ପ୍ରତିପାଦ୍ୟ କରାଯାଉଛି। ରୂପ ଗୁଣ ଲୀଳା କାରୁଣ୍ୟତା ବଦାନ୍ୟତା ଯେଉଁ ପ୍ରତିପାଦ୍ୟ କରାଯାଉଛି ଏଇଟା ଏଟା ଜଗତର ମଳକୁ ଲୋକ ମଲା ପହା ମହାରେ ଏ ଯଶ ଜଗତର ମଳକୁ ହରଣ କରିବ ନଷ୍ଟ କରିବ। ସୁରାଙ୍ଗନା ସଂ ନନର୍ତୁ ମୁଦାନ୍ୟତା ସୁରାଙ୍ଗନା ଦେବତାଙ୍କର ସ୍ତ୍ରୀମାନେ ବି ସମସ୍ତେ ଆସିକି ନୃତ୍ୟ କଲେ ଅଭିଷେକ ବେଳେ। ତେଣୁ ଗୋବିନ୍ଦ ନାମ ଭଗବାନ ଏ ଯେଉଁ ଗୋବିନ୍ଦ କୁଣ୍ଡ ଅଛନ୍ତି ତାଙ୍କର ନାମ ସେଠି ମାଧବେନ୍ଦ୍ରପୁର ସେଠି ଯାଇଥିଲେ ସେଇ ପାଖ ତଟରେ ବସିକି ଭଜନ କରୁଥିଲେ ରସ ଆସ୍ୱାଦନ କରୁଥିଲେ ନା ଆଉ ଲୀଳାସ୍ମରଣ ଯେଉଁ ତାଙ୍କର ହଉଥିଲା ସେ ନା ଆଉ ଲୀଳାସ୍ମରଣ ଆମର ଯେଉଁ ପଦ୍ଧତି ରହିଛି ବା ଯେଉଁମାନେ ଗୋଡ଼ିଆ ଆଚାର୍ଯ୍ୟମାନେ ସବୁ ଯେଉଁ ଲେଖି ପୂର୍ବ ଆଚାର୍ଯ୍ୟମାନେ ସବୁ ଲେଖିକି ଯାଇଛନ୍ତି ବଦ୍ଧଜୀବର ତାର ଦେହ ଧାରଣାର ଉର୍ଦ୍ଧକୁ ନ ଗଲେ ଶୁଦ୍ଧ ନମସ୍କାର ପ୍ରଥମେ ଅନ୍ୟ ବିଳାସିତ ଶୂନ୍ୟ ତା ଜୀବନ ଦୁଇଟା ଲକ୍ଷ୍ୟ କୃଷ୍ଣ ପ୍ରେମ ହେଉଛି ମୋ ଜୀବନର ଲକ୍ଷ୍ୟ କୃଷ୍ଣ ହେଉଛି ମୋ ଜୀବନର ଲକ୍ଷ୍ୟ ଆଉ ତାର କୌଣସି ଅନ୍ୟ ବିଳାସ ନଥିବ ତାପରେ ତାକୁ ଏଇ ପ୍ରୋସେସ ଦେଇକି ଯିବାକୁ ପଡିବ ଶୁଦ୍ଧ ନାମ କଲା ପରେ ହିଁ ସେ ସବୁ ପ୍ରକଟିତ ହେବେ ସେ କହିଲେ କୃତ୍ରିମ ଆଜି ବଡ଼ଦଳ ଲେଖିଛନ୍ତି କୃତ୍ରିମ ଭାବରେ ନାମ କୃତ୍ରିମ ଭାବରେ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟ ଚିନ୍ତନ କରିବା ସମ୍ଭବ ନୁହେଁ ହବନି ଏଟା କରିବ ନା କେବେ ଏ ସ୍ୱୟଂ ପ୍ରକାଶିତ ବସ୍ତୁ ଶୁଦ୍ଧ ନାମ କଲେ ସେ ପ୍ରକଟିତା ତ ଗୋବିନ୍ଦ ନାମକୁ ରଖିଲେ ଅଧ୍ୟାୟକୁ ଶେଷ କରିବେ ସୁଖଦେବ ଗୋସ୍ୱାମୀ ହରେ କୃଷ୍ଣ ଜୟ ଗ୍ରନ୍ଥରାଶ ଭାଗବତ ମୁଖୀ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌରମାନନ୍ଦ।